संबरह काल रूपी तं संबरह काल रूपी रुत्वा तोकमनिर्दशम स्वविदित्वात्मनः शत्रु प्रास्योदन्वति अगादगृहम् तं संबरः कालरूपी रुत्वा तोकम् अनिर्दशम् स्वविदित्वात्मनः शत्रु प्राश्योदन्वत्यगाद् गृहम् कालरूपी नो कामरूपी होगा कामरूपी तं संबरः कामरूपी
स्वविदित्वात्मनः
शत्रु
प्राशोदन्वति
अगादगृहम् तं संबरः कामरूपी रुत्वा तोकम् अनिर्दशम् स्वविदित्वात्मनः शत्रु प्रश्वद्वन्वति उगादगृहम् रुत्वा तोकम् अनिर्दशम् स्वविदित्वात्मनः शत्रु प्रश्वदन्वद्यगादगृहम् तं संबरः कामरूपी रुत्वा तोकमनिर्दशम् अभिद्वात्मनः शत्रुम् प्राश्वदन्वद्यगादगृहम् तं संबरः कामरूपी रुत्वा तोकमनिर्दशम् स्वविदित्वात्मनः शत्रु प्राश्वदन्वद्यगादगृहम् हरे कृष्ण
हरे कृष्ण
तेणु शंबरासुर जे निज इच्छानुसार जेकोसी रूप धारण करपारुला से शिशुटी को तार दस दिन वयस हवा पूर्व अपहरण करता प्रद्युम्न को तार शत्रु रूपे बेचना कर शंबर ताक समुद्र निक्षेप कला एवं तापर गृह को प्रत्यावर्तन कला हरिकृष्ण अवस्थ भक्त सहजानंद मातृवृंद आप आम भागवत स्वागत जनाऊु ये पंचम दशम स्कंद पंचावन अध्याय प्रद्युम्न का इतिहास आम ये विषय कथा चलीचे दुई थर कथा होगलाणी आज तृतीय दिवस कथा प्रद्युम्न होती भगवान जो चतुर्व्यूह रही वासुदेव शंकरसन प्रद्युम्न अनुरुद्ध भितर जड़े ये प्रद्युम्न किंतु आंकर शरीर में जो कामदेव को शिवजी क्रोध प्रकाश कर जाड़ी से आश्रय नहीं तेणु ये कथा सब आम आलोचना करूचे तेणु ये कह संबरह काम रूपी यहाँ काल रूपी होता ଏଇଟା କାମରୂପୀ ହେବ। କାମରୂପୀ କହିଲେ ସେ ମନ ଅନୁସାରେ ରୂପ ଧାରଣ କରିପାରିବ, ସମ୍ବର ଏଭଳି ଭାବରେ ରୂପ ପରିବର୍ତ୍ତନ କରିପାରିବ। ଯେମିତି ଆମେ ଶୁଣୁଛେ ବକି ବା ପୁତନା, ପୁତନା ମଧ୍ୟ ବହୁତ ସୁନ୍ଦର ଭାବରେ ଗୋଟେ ଅପସରା ବିଷୟରେ ଆସେ, ଲକ୍ଷ୍ମୀ ରୂପ ଧାରଣ କରିଥିଲା ସେ। ପ୍ରଜବାସୀମାନେ ଚିନ୍ତା କରୁଥିଲେ ଲକ୍ଷ୍ମୀ ଦେବୀ ଆସିଛନ୍ତି, ଏତେ ସୁନ୍ଦର ରୂପ ଧାରଣ କରିଥିଲା ଏବଂ ଗୋଟେ ହାତରେ ଗୋଟେ ପଦ୍ମ ଧରିକିରି ବୋଲି ଆସୁଥିଲା। ଯିଏ ଦେଖିଲେ ସମସ୍ତେ ଭାବୁଥିଲେ ଇଏ ଲକ୍ଷ୍ମୀ ଦେବୀ ସ୍ୱୟଂ ଆସୁଛନ୍ତି। ପ୍ରକୃତରେ ବୃନ୍ଦାବନରେ ଲକ୍ଷ୍ମୀ ଦେବୀ ହିଁ ସବୁବେଳେ ବ୍ରଜବାସୀମାନଙ୍କର ସେବା କରନ୍ତି। ଭାଗବତ ଦଶମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ବୃନ୍ଦାବନରେ ସେତେବେଳେ କୁହାଯାଇଛି ଯେଉଁ ନନ୍ଦଙ୍କର ସ୍ୱୟଂ ଲକ୍ଷ୍ମୀ ଦେବୀ ସେଠି ସେବା କରନ୍ତି। ତଥା ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିବାନ ହରେର୍ ନିବାସ ଆତ୍ମ ଗୁଣେଇ ରମା କ୍ରୀଡ଼ନ ଅଭୁନ ରୂପ, ଏସବୁଟି ଅଛନ୍ତି। ଯେତେବେଳେ ଜଣେ ଭାଗବତମରେ ଶ୍ରବଣ କରି ପଞ୍ଚମ ଅଧ୍ୟାୟର ଭଗବାନଙ୍କର ଆବିର୍ଭାବ ଲୀଳାଟିକୁ ନନ୍ଦ ମହୋତ୍ସବ ପାଳନ କରାଯାଉଛି, ଭଗବାନ ଯେଉଁଦିନ ଆବିର୍ଭାବ ହେଲେ ତା ପରଦିନ ପାଳନ କରାଗଲା ନନ୍ଦ ଉତ୍ସବ, ଏଭଳି ଭାବରେ ଯେଉଁ ରହିଛି ଐଶ୍ୱର୍ଯ୍ୟ ସବୁ ଦେଖିକିରି ସମସ୍ତେ ପାଠକମାନେ ଚିନ୍ତା କରିବେ। ବା ସେଠି ଯେଉଁ 60,000 ମୁନି ଋଷିମାନେ ଶୁଣୁଥିଲେ, ପ୍ରଥମେ ଭାଗବତ ଶୁଣୁଥିଲେ, ଫାର୍ଷ୍ଟ ଟାଇମ୍ ଯେଉଁ ପ୍ରିମିୟର ଶୋ ହୋଇଥିଲା, ପ୍ରିମିୟର ଶୋରେ 60,000 ମୁନି ଋଷିମାନେ ଶୁଣୁଥିଲେ, ସେମାନଙ୍କର ମନରେ ଧାରଣା ଥିବ ଏ ଗୌଡ଼ ପିଲାମାନେ ଲୋକମାନଙ୍କର ଏତେ ଧନ କେଉଁଠି ଆସିଲା, ଏ ସମସ୍ତେ ଚିନ୍ତା କରିବେ। ନନ୍ଦ ମହାରାଜ ଏଭଳି ସବୁ ଦାନ କରୁଥିଲେ ଶୁଣିକି, ତେଣୁ ସୁଖଦେବ ଗୋସ୍ୱାମୀ ଏଇ ଶ୍ଳୋକଟି କହିଥିଲେ ତଥା ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିମାନ। ନନ୍ଦ ମହାରାଜଙ୍କ ଯେଉଁ ବ୍ରଜ ବ୍ରଜଧାମ ରହିଛି ସବୁକିଛି ସମୃଦ୍ଧି ଆସି ପହଞ୍ଚି ଯାଇଥିଲା। କାହିଁକି ନା ହରେର୍ ନିବାସ ଆତ୍ମ ଗୁଣେଇ, ଭଗବାନ ସେଠି ରହୁଛନ୍ତି, ହରି ସେ ରହୁଛନ୍ତି, ତେଣୁ ରମା କ୍ରୀଡ଼ନ ଅଭୁନ ରୂପ, ରମା ଲକ୍ଷ୍ମୀ ଦେବୀ ସେଠି ନିଜେ ଆସିକି ବ୍ରଜବାସୀମାନଙ୍କ ସେବା କରୁଥିଲେ। ଯେ ବ୍ରଜ ଲକ୍ଷ୍ମୀ ଦେବୀ ଯେ ବୈକୁଣ୍ଠରେ ସେବିତ ହୁଅନ୍ତି, ବୈକୁଣ୍ଠରେ ସମସ୍ତେ ଲକ୍ଷ୍ମୀ ଦେବୀ ଲକ୍ଷ୍ମୀ ନାରାୟଣ ପୂଜା କରନ୍ତି। ଶାନ୍ତକାରଂ ଭୁଜଗ ଶୟନଂ ପଦ୍ମନାଭ ସୁରେଶଂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗଂ ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗୀ ବିଧ୍ୟାନଗମ୍ୟଂ ବନ୍ଦେ ବିଷ୍ଣୁ ଭବଭୟହରଂ ସର୍ବଲୋକୈକନାଥଂ। ଶାନ୍ତକାର ସେ ନାରାୟଣ ସବୁବେଳେ ଶାନ୍ତ, କେବଳ ଅଶାନ୍ତ ସେ ନୁହନ୍ତି, ଘୋର ନୁହନ୍ତି, ଶାନ୍ତ। ଏଇଭଳି ଭାବରେ ତାଙ୍କୁ ସ୍ତୁତି କରାଯାଏ। ବୃନ୍ଦା ବୈକୁଣ୍ଠରେ ସମସ୍ତେ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରନ୍ତି, କିନ୍ତୁ ଏଠି ଲକ୍ଷ୍ମୀ ଦେବୀ ବ୍ରଜବାସୀମାନଙ୍କୁ ସେବା କରୁଛନ୍ତି। ତେଣୁ ଇଏ ଯେତେବେଳେ ଆସିଥିଲା ପୁତନା, ଏଇଭଳି ଭାବରେ କାମରୂପୀ ଶବ୍ଦରୁ ଏଇ କଥା ଆସିଲା, ସିଏ ମନ ଇଚ୍ଛା ଗୋଟେ ସୁନ୍ଦର ଶରୀର ଧାରଣ କରିଥିବ। ଯେମିତି ଆମର ରହିଛି ଆଉ ଗୋଟେ ମଧ୍ୟ ସେଇଭଳି ଭାବରେ ଜଣେ ଅଶୁଣୀ ଥିଲା ଯିଏକି ରାବଣର ଭାଇ ମନ୍ଦ କ'ଣ ତାଙ୍କ ନା ରାବଣର ଭାଇ ଭଉଣୀ ସିଏ ସୁପର୍ଣ୍ଣଖା, ସୁପର୍ଣ୍ଣଖା ମଧ୍ୟ ବହୁତ ସୁନ୍ଦର ରୂପ ଧାରଣ କରିଥିଲା। ଆମେ ଶୁଣୁଛେ ବହୁତ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଯେମିତି ଆମର ରହିଛନ୍ତି ଜଣେ ଥିଲେ ଯମୁନା ଜଳରେ 10,000 ବର୍ଷ ଧରି ତପସ୍ୟା କରିଥିଲେ, ଇଏ ହେଉଛନ୍ତି ସୌଭରୀ ମୁନି। ସୌଭରୀ ମୁନି ବୃଦ୍ଧ ହୋଇଯାଇଥିଲେ, ଜମା ଧୁଡ଼ୁଧୁଡ଼ୁ ହେଉଥିଲା, କିନ୍ତୁ ଯେତେବେଳେ ଦରକାର ପଡ଼ିଲା ଏଭଳି ରୂପ ଧାରଣ କଲେ, ଯୌବନ ରୂପ ଧାରଣ କଲେ। ତାହାଙ୍କର ମୃତ୍ୟୁକୁନ୍ଦଙ୍କର ଯେଉଁ ଭଉଣୀ ଥିଲେ 50 ଜଣ ଭଉଣୀ, ମାନ୍ଧା ତାଙ୍କର 50 କନ୍ୟା, ସମସ୍ତେ ତାଙ୍କୁ ବିବାହ କରିବା ପାଇଁ ଚାହିଁଲେ ଏବଂ ସିଏ ମଧ୍ୟ ସମସ୍ତଙ୍କୁ ବିବାହ କଲେ, 50ଟି କନ୍ୟାଙ୍କୁ ବିବାହ କଲେ। ଏସବୁ ଭାଗବତ ନବମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ଏସବୁ ଲୀଳା ରସବୁ ରହିଛି। ତେଣୁ ବିଭିନ୍ନ ଯେଉଁ ଯୋଗ ସିଦ୍ଧି ରହିଛି ସେଇଭଳି ଭାବରେ ଗୋଟେ ଯୋଗ ସିଦ୍ଧି ପ୍ରାପ୍ତ ହୋଇଥିଲେ, ଯେଉଁଥିରେ କି ମନ ଇଚ୍ଛା ଶରୀର ଧାରଣ କରିପାରିବେ। କହିବାର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ଯେଉଁ ଦ୍ୱାରକା କ'ଣ ଛୋଟିଆ ସ୍ଥାନ, ସିଏ 1,000 ସବୁ ସେଠି ଲୋକ ରହିଛନ୍ତି, ସେବକ ସେବିକା ସବୁ ରହିଛନ୍ତି। ତେଣୁ ରୁକ୍ମିଣୀଙ୍କର ସୂତିକା ଗୃହରେ, ସୂତିକା ଗୃହରେ ଯେଉଁ ପିଲା ଯାହା ହୋଇଛନ୍ତି ସମସ୍ତଙ୍କର ଆନନ୍ଦ ରହିଛି, ସବୁ କିଏ କ'ଣ ସେବା କରିବାକୁ ଆସୁଛନ୍ତି ସବୁ। ତେଣୁ ଇଏ ଗୋଟେ ସ୍ତ୍ରୀ ଲୋକର ଶରୀର ଧାରଣ କରିକିରି ନର୍ସ ରୂପରେ ଆସିକି ପହଞ୍ଚିଗଲା, କାମରୂପୀ କହିବାର ଉଦ୍ଦେଶ୍ୟ ହେଉଛି ଏଇଟା, କାମରୂପୀ।
ନର୍ସ ମାନେ ଆସୁଛନ୍ତି, ସବୁ ସେବା କରୁଛନ୍ତି, କ'ଣ ଛୋଟିଆ କଥା? ତେଣୁ ହଜାର ହଜାର ସେଠି ରହିଛନ୍ତି, ଭଗବାନ ସେଠି ରହିଛି, ସବୁ ଐଶ୍ୱର୍ଯ୍ୟ ରହିଛି। ଅବଶ୍ୟ ଏଇଟା ଭଗବାନଙ୍କ ବିନା ଅନୁମତିରେ କିଛି ହେବ ନାହିଁ। ସାଧାରଣ ଭାବରେ ଆମେ ଦେଖିବା ଭଗବତ ଗୀତାରେ ବର୍ଣ୍ଣନା, ଭଗବାନ କହୁଛନ୍ତି 13 ଅଧ୍ୟାୟରେ କ'ଣ କହିଲେ, ଉପଦଷ୍ଟା ହନୁମନ୍ତାଜ ଭର୍ତ୍ତା ଭକ୍ତା ମହେଶ୍ୱର ପରମାତ୍ମା ଯଦି ଚାପିତ ଦେହସ୍ମିନ୍ ପୁରୁଷ ପର, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ସବୁ କିଛି ଜାଣୁଛନ୍ତି ସେ। ଏମିତି କିଛି ନାହିଁ ଭଗବାନ ଲୁଚେଇକିରି ଆମେ କରିଦେବା କିଛି, କାରଣ ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି। ଉପଦଷ୍ଟା ସାକ୍ଷୀ ହିସାବରେ ସେ ସବୁ ଦେଖୁଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ବେଦାମ ସମତିତାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଷ୍ଟନ। ଭଗବାନ ସବୁକିଛି ଜାଣନ୍ତି, ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ। ଭଗବାନ ତାଙ୍କୁ କୃପା କରିବେ, ସେ ତାଙ୍କୁ ଜାଣିପାରିବେ, ନହେଲେ କେହି ଜାଣିପାରିବେ ନାହିଁ। ତେଣୁ ଭଗବାନ ସାକ୍ଷୀ ରୂପରେ ସବୁ ଦେଖୁଛୁ। ଉପଦ୍ରଷ୍ଟା ହନୁମନ୍ତା, ଭଗବାନ ଯଦି ଅନୁମତି ନ ଦେବେ ତାହେଲେ ଗୋଟେ ଘାସ ପତ୍ର ମଧ୍ୟ ହଲିପାରିବ ନାହିଁ। ଏବଂ ଉପଦ୍ରଷ୍ଟା ହନୁମନ୍ତା ତ ଭର୍ତ୍ତା ଭକ୍ତା ମହେଶ୍ୱର, ସିଏ ହେଉଛନ୍ତି ଭର୍ତ୍ତା, ପାଳନ କର୍ତ୍ତା। ସିଏ ଏକ ବହୁନା ବିଦଦାଦି କାମ, ସମସ୍ତଙ୍କୁ ସେ ପାଳନ କରୁଛନ୍ତି। କୋଟି କୋଟି ଜୀବ ରହିଛନ୍ତି, ଖାଲି ମନୁଷ୍ୟ ନୁହନ୍ତି, ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ସମସ୍ତଙ୍କୁ ସେ ଭରଣ ପୋଷଣ କରୁଛନ୍ତି ଭର୍ତ୍ତା। ଏବଂ ଭର୍ତ୍ତା ଭୋକ୍ତା ସେ ମଧ୍ୟ ଉପଭୋଗକାରୀ, ଉପଦ୍ରଷ୍ଟା ହନୁମନ୍ତାଜ ଭର୍ତ୍ତା ଭୋକ୍ତା ମହେଶ୍ୱର, ସେ ସବୁକିଛିର ମାଲିକ ସିଏ। ଭଗବାନ ଇଚ୍ଛାରେ ଲୀଳାଟି ହେଇଛି, ଭଗବାନ କାହିଁକି ଏଇଟା କଲେ ଆମେ ସେଇଟା କହିପାରିବା ନାହିଁ। ଭଗବାନଙ୍କ ଇଚ୍ଛା, ଭଗବାନ କାହିଁକି ଏଭଳି କଲେ, ରୁକ୍ମିଣୀ ମଧ୍ୟ ଚିନ୍ତା କରୁଥିଲେ ସେ କଥା, କାରଣ ଏଇଭଳି ଭାବରେ ଯେଉଁ ନେଇଯିବେ ସମ୍ବର ଦେଇଯିବେ ସେ କେହି ଜାଣିପାରିବେ ନାହିଁ। ଭଗବାନ ଜାଣନ୍ତି କିନ୍ତୁ କେହି ଜାଣି ଦ୍ୱାରକାରେ କେହି ଜାଣିପାରିନଥିଲେ। ଏବଂ ରୁକ୍ମିଣୀ ଖାଲି କନ୍ଦନ କରିବା ପାଇଁ ଆରମ୍ଭ କଲେ, କୁରଡ଼ ପକ୍ଷୀ ଗୋଟେ ରହିଛି ସେ କନ୍ଦନ କରେ ସବୁବେଳେ, ସେଇଭଳି ଭାବରେ ଅନେକ ବର୍ଷ ଧରି କନ୍ଦନ କରିବା ପାଇଁ ଆରମ୍ଭ କଲେ। ଭଗବାନଙ୍କର ପାଟରାଣୀ ସେ ଏଇଭଳି ଭାବରେ ଅବସ୍ଥାରେ ହେବେ, ପାଗଳିନୀ ଅବସ୍ଥାରେ ହେଇଗଲେ, ଯେ କହିବେ ପାଗଳି ହେଇଯାଇଛି। ରୁକ୍ମିଣୀଙ୍କର ଅବସ୍ଥା ଏଭଳି ହେଇଥିଲା। ଭଗବାନଙ୍କ ଲୀଳା ଏଭଳି ଅଦ୍ଭୁତ ଲୀଳା ଭଗବାନଙ୍କର। ତେଣୁ ଇଏ ଗୋଟେ ସ୍ତ୍ରୀ ଲୋକ ବେଶ ପଡ଼ିକିରି ବା ନର୍ସ ହିସାବରେ ଆସିକିରି ନେଇଗଲା ପୁତ୍ରକୁ, ସେ ଇଏରୁ ନେଇଗଲା, ସୁତିକା ଗୃହରୁ ନେଇଗଲା। ଏଠି କୁହାଯାଉଛି ତଂ ସମ୍ବର, ସମ୍ବର ଶବ୍ଦର ଅର୍ଥରେ ଆଚାର୍ଯ୍ୟମାନେ ଟୀକାରେ କହିଲେ, ସମ୍ବରକୁ ଯଦି ଆମେ ବ୍ୟୁତ୍ପତ୍ତି କରିବା ସମ୍ବର ଶବ୍ଦରେ, ସମ୍ବର ସମ୍ବର କହିଲେ ସ୍ମରଣ ମଙ୍ଗଳଂ ସ୍ୱୟମେବ ଗୁଣତି ଇତି ସମ୍ବର। ସ୍ମରଣ କରିବା ମାତ୍ରେ ଯାହା ଚାହିଁବ ତାହା କରିପାରେ, ଗୁଣତି ସ୍ୱୟମେବ ଗୁଣତି, ଯାହା ଚାହିଁବ ସେଇଟା କରିପାରେ। ସମ୍ବର ନିଜର ମୃତ୍ୟୁକୁ ସେ ବରଣ କଲା, ସମ୍ବର ସନାତନ ଗୋସ୍ୱାମୀ କହୁଛନ୍ତି। କିଏ ଚାହାନ୍ତି ତାଙ୍କ ମୃତ୍ୟୁ ପ୍ରାପ୍ତ ହେବା ପାଇଁ, କିନ୍ତୁ ସେ ଚାହୁଁଥିଲା କ'ଣ, ମୃତ୍ୟୁକୁ ଏଡ଼େଇବା ପାଇଁ, କାରଣ ନାରଦ ମୁନି ଠାରୁ ସେ ଶୁଣିଥିଲା ତାଙ୍କର ଶତ୍ରୁ ହେଉଛନ୍ତି ପ୍ରଦ୍ୟୁମ୍ନ, ଏ ରୁକ୍ମିଣୀଙ୍କର ଯେ ପ୍ରଥମ ପୁତ୍ର ହେବେ ସିଏ ହେଉଛନ୍ତି ତାଙ୍କର ଶତ୍ରୁ ହେବେ, ତେଣୁ ସେ ତାଙ୍କର ନେଇଯାଇଥିଲେ, ନାମକରଣ ହେଇନଥିଲା ବୋଧେ ସେତେବେଳେ, କି ହେଇଥିବ କ'ଣ ହେଇଥିବ ନାମକରଣ କଥା କୁହାଯାଏ ନାହିଁ। ଭଗବାନଙ୍କ ନାମକରଣ ହେଇଥିଲା କେତେ ମାସରେ, କେବେ କେତେ ଦିନରେ, କାଲି ଆମେ କହୁଲୁ କିଏ ପ୍ରଦ୍ୟୁମ୍ନଙ୍କ ପ୍ରଥମ ପତ୍ନୀ, କେହି କହିପାରେ ନାହିଁ। ପ୍ରଦ୍ୟୁମ୍ନ ପତ୍ନୀ ପୁତ୍ର ଏଇ ପୁରା ରତିଦେବୀ, ସେ ବିବାହ କରିବେ, ଏଇ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଭଗବାନଙ୍କର ନାମକରଣ ହେଇଥିଲା 3 ମାସରେ, 90 ଡେଜ୍, 90 ଡେଜ୍ରେ କ୍ଷତ୍ରିୟମାନଙ୍କର ଯେଉଁ ରହିଛି ବିଧି, 100 ଦିନ ପୂର୍ବରୁ ତାଙ୍କ ନାମକରଣ ହେବ। ବ୍ରାହ୍ମଣମାନଙ୍କର, କ୍ଷତ୍ରିୟମାନଙ୍କ, ବୈଶ୍ୟମାନଙ୍କ ବିଭିନ୍ନ ପ୍ରକାର ତାଙ୍କର ସବୁ ରହିଛି ନାମକରଣ କେଉଁ ସମୟରେ ହେବ ସବୁ ରହିଛି। ତେଣୁ ଯାହା ହେଉ ଏଇଭଳି ଭାବରେ ସେ ଶୁଣିଥିଲା ଯେତେବେଳେ ସମ୍ବର, ନିଜେ ସ୍ୱୟଂବର ସ୍ମରଣ ମଙ୍ଗଳମ ସ୍ୱୟମେବ ଗୁଣନ୍ତି, ସେ ଚିନ୍ତା କଲା ମୋର ମଙ୍ଗଳ କେମିତି ହେବ କହିକିରି, ଇଏ ମୋର ଶତ୍ରୁ ମୁଁ ତାକୁ ହତ୍ୟା କରି, ଯେମିତି କଂସ ଚିନ୍ତା କରୁଥିଲା କ'ଣ ଦେବକୀଙ୍କୁ ହତ୍ୟା କରିବା ପାଇଁ, କାରଣ ତାଙ୍କର ଅଷ୍ଟମ ଗର୍ଭ ତାଙ୍କୁ ହତ୍ୟା କରିବ, ତେଣୁ ସେ ଦେବକୀଙ୍କୁ ହତ୍ୟା କରିବା ପାଇଁ ଚାହିଁଥିଲେ। ସମସ୍ତେ ଚାହାନ୍ତି ତାଙ୍କର ଶତ୍ରୁମାନଙ୍କୁ ଏଡ଼େଇ ଦେବା ପାଇଁ, କିନ୍ତୁ ପ୍ରକୃତରେ ଜାଣନ୍ତି ନାହିଁ କିଏ ତାଙ୍କର ଶତ୍ରୁ। ଭଗବତ ଗୀତାରେ ଭଗବାନ କହିଲେ କିଏ ଆମର ପ୍ରକୃତ ଶତ୍ରୁ, ଭଗବତ ଗୀତା 3 ଅଧ୍ୟାୟରେ ଭଗବାନ କହିଲେ, କାମ ଅର୍ଜୁନ ପଚାରିଲେ अर्जुन पचारे तृतीय अध्याय जो भगवान कहते भगवद गीता से कहते लोक मैंने जाणी इच्छा इच्छा कले मानते चाहूना कि सब से पाप कार्य कर तेणु भगवान कहले कौन इंद्र से इंद्र साक्ष राग दोष व्यवस्थित तय न बसम अच्छत हो ये सब पार्ब कि नौ आम जान लें करवा कथ नुह कि आम करे आम इंद्र मान को निग्रह करना आमर रही सब डिपार्टमेंट गोटे रही इंटरनाल कंट्रोल रही आप डिपार्टमेंट थी इंटरनाल कंट्रोल ऑडिट जो हूँ ऑडिट आम थे अफिश्रे मत गोटे ट्रेनिंग देवाई इंटरनल कंट्रोल इंटरनल कंट्रोल केमी कर तेणु आम सब प्रोसीजर अनुसार अफिस् अनुसार कही सारापर आम आउ गोटे इंटरनल कंट्रोल अच्छी जोटा को समस्त जानती ना भगवद गीतार से कई श्लोक टी इंद्रिय से इंद्रिय से आचे राग दोष व्यवस्थित हो आपण मान जो आम सब इंद्रिय मान रही पांचटी कर्मेन्द्रिय पांचटी ज्ञानेन्द्रिय मन को मध्य एकादश इंद्रिय भी कहु तेणु इंद्रिय से इंद्रिय सार्थ जमी चक्षु चक्षु गोटे इंद्रिय तार अर्थ हूँ रूप चक्षु चाहती रूप देख कर्ण चाहती श्रवण कर शब्द शुणव यह भाव इंद्रिय से इंद्रिय राग द्वेष व्यवस्थित कौटा आम चाहूचे आम आटाचमेंट आसटा को घृणा करे विद्वेष करे कि तयन बसम आगत ये पर चेस्टा कले आम निज अधीन रखी पारने इंटरनाल कंट्रोल फेल मार्न बस इसे पार्टी नौ जो मैंने जाणी ना कथा छाड़ू जो मैंने जाणी जे यहाँ लिखाही सिगरेट स्मोकिंग एवं लिखुच लीड्स टू कैंसर आगु लिखा इंजुरीयस टू हेल्थ एवं लिखा लीड्स टू कैंसर किंतु जाणी समझे से तेणु अर्जुन पचारे प्रभु कहीं अथ कैन प्रयुक्त पाप चलते पुरुष अनिच्छन विवास में बड़ाधिक नियोजित न चाहिए से मैंने जबरदस्त किए कर प्रयुक्त करेणु भगवान तार उत्तर देते गुट श्लोक कही गोटे श्लोक मुख्य श्लोक काम एस क्रोध एस रजगुण समुद्भव महासन महापात्मा विधि एनम हे वैण ये हूँ आम शत्रु आम जापना आम साधारण भावचे कौन असुर स्वभाव संपन्न व्यक्ति मान लक्षण होटा असो असौमयात शत्रु अनिश्चयता परानपी ईश्वर हम भोगी शुद्ध बलवान सुखी सम्रासुर देखा जहाँ जो गुण सब रही भगवदगीता षोड़ सदार सब वर्णना कर भगवान भगवान सब या असुर गुण सब या ए भौतिक जगत को गोटे ओरटा वृक्ष भाई तुलना कर पंदर अध्याय कहले ऊर्ध मूल मद शाख अश्वतम प्राहुरव्यम तेणु ओरटा वृक्ष जो जस्तम वेद सर्वदेवी यही जे जानती भौतिक जगत हूँ गोटे प्रकृत वस्तु नुह प्रकृत वस्तुर ये विकृत प्रतिफलन सी प्रकृतर विद्वान व्यक्ति तेणु भौतिक जगत को यही भाव में गोटे ओरटा वृक्ष सहित तुलना कर तेणु जान पचार प्रभु आप गोटे वृक्ष सहित तुलना कले वृक्ष फूल फल कौन तुलना करना तर कौन फल तेणु षोडश अध्याय से फल विषय कहले दुई प्रकार फल रही गोटे हूँ मोचक फल गोटे हूँ बंधक फल मोचक फल मैंने मुक्त करदेव सी हूँ दैवी गुण आ बंधक फल आम बंधन कर सी हूँ असुर गुण तेणु असुर गुण से यहाँ कौन असौमया हत शत्रु ये मोर शत्रु मुझे हत्या करी मुझे हत्या कर सी असौमया हत शत्रु आउ जो मैंने अच्छा हनिश्चय चापरा नबी एम को सब हत्या करी भविष्य काल में कहु एम सब हत्या कर दे अतीत काल हो भविष्य करी असौमया हत शत्रु हनिश्चय चापर ईश्वर हम हम भोगी मुझे ईश्वर मुझे नियंत्रणकारी मुझे भोगी सिद्ध हम बलवान सुखी मुझे सिद्ध मुझे बलवान एवं मुझे सुखी ये असुर स्वभाव संपन्न व्यक्ति लक्षण सम्रासुर से असुर स्वभाव सब रही जिते असुर देखा इतिहास वेद पुराण मानक सब रही देखा तर सब जिनस ये आसर षोड़श अध्याय असुर गुण सब आसर तेणु ये कहगला जे कामेश क्रोधेश ये हूँ काम एवं क्रोध ये हूँ आम प्रकृत शत्रु किंतु से जानपार ना जमी हिरण्यकशिपु हिरण्यकशिपु प्रहलाद कहला कि गोटे ये छोट पिला मत समग्र 33 कोटी देवता मानक तीन जन छाड़े समस्त थरी थरी थरुले आ भू कुंचन समस्त थरिया आरंभ करुले एभर शक्ति थिला हिरण्यकशिपुर हाँ कहला तोर ये बड़ कौटू पाइल तु हिरण्यकशिपु सप्तम स्कंध अष्टम अध्याय ये श्लोक कहुई तु मत समे जहाँ मोर क्रोधस्य दस्य कंपते त्रय लोका महेश्वरा मुझे क्रोध हेबी ताहले तीन लोकर ईश्वर मैंने सब कंपीवाप आरंभ करेंगे देखते एत शक्ति जसमे अभितवत मूढ़ शासन किंग बड़ा आरे मूर्ख से भाई व्यक्ति को तू भय करूना जसमे अभितवत मूढ़ कौन भय करना मूर्ख शासन किंग बड़ा कौ बड़ तू प्राप्त होचु मोर शासन को ये उल्लंघन करदे तेणु प्रहलाद महाराज तार उत्तर दे कहते न केवल मे भवत राजन सवै बलं बलिना च परेशान परे परे मे स्थिरजंग मानो ब्रह्मा दयोजेन वसं प्रणीता से कहते न केवल मे भवत राजन हे राजन से पिता भी संबोधन करूना आ पूर्वर वर्णना कर पचार पुत्र तू कौन भल पाठ पढ़ीचु से असुरवर्ज्य बोली कही पिता भी संबोधन करें राजन संबोधन करे राजन केवल मोर नुह आपणकर भवतश्च राजन सब बल बलिना चापर सी हो समस्त बल सब बल बलिना चापर साम जिते बड़ बढ़ बलवान अच्छा बल हूँ सी भगवान हरि वनंगत हरिम आश्रय ये कथा कही हरि हूँ समस्त बल भगवद गीतार मत भगवान कह बल बलवता चाहम जिते बलवान व्यक्ति अच्छा बल हूँ मु परे बरे मे स्थिरजंग मान जे उन्नत जिते उन्नत स्थित था जिते निम्न स्तर था परे बर आमी स्थिरजंग मान स्थिर जीव हूँ बा कौन जंगम बा स्थिर चर जंगम चर जो रही ये सब भेद रही समस्त ब्रह्मा देवजी बस प्रणीता गोटे श्रेष्ठ जीव हूँ ब्रह्मा सी मत बस रही बस प्रणीता से ही समस्त नियंत्रण करवर हिरण्यकशिपु कथा आसव भगवान विष्णुदेव आविर्भाव हे तेब ये हूँ प्रकृत आमर शत्रु काम एस क्रोध एस रजगुण सब ये रजगुण रु आसुची महासन महापात्मा एभली भाव आम कह आमर कि चिंता ना आम बहुत धन अच्छी आम जहाँ कामना अच्छे पूरण करदेव ना महासन जिते पूरण कले से पूर्ण पूर्ण हम ना आधिक दरकार आधिक दरकार जो भी भाव कौन अग्नि घृत आहुत देने अग्निटा लिभिजी ना बढ़ी बढ़िका जीव भागवत नवस्कंद कथा कहले जजाति महाराज न जातु काम काम उपभोग साम्यति हविषा कृष्ण वर्तमे भूय भावी वर्धते निजर जो रही निजर एक्सपीरियंस निजर ये सी वर्णना करसंती पत्नी किए शुक्राचार्य कन्या देवजानी कौशन सीटा न जातु काम कामना आम जिते सब कामना अच्छी काम कामनाटा को सी मतलब राजा जाने छोटिया व्यक्ति नथिले राजा थिले किंतु कामना केवल पूर्ण हम ना न जातु काम उपभोग साम्यति जहाँ दरकार सब पैसा पत्र अच्छी किसी असुविधा ना आम देपर प्रोवाइड कर उपभोग कले से बंद हम ना चलीजी ना कि भाव उदाहरण दौंस हमिषा कृष्ण वर्तमे भूय एभा वर्धते जमी अग्नि घृत आहुति देने से लिभव ना आधिक रु अधिका हे से भाव भगवान काम एस क्रोध एस रज महासन महापात्मा महासन जिते देने मत से खाईद महासन एवं महापात्मा बहुत बड़ पापी से मन ये रही कौन पाप न करती सी बहु किदन किंग न करती पाप ଆମେ ପଢ଼ୁଥିଲୁ ସ୍କୁଲରେ ଏ ଯେଉଁ ଗଙ୍ଗାଦତ୍ତ ଯେଉଁ ରହିଛି ମୂଷା ମାନେ କ'ଣ ସବୁ ସେ ସବୁ ରହିଛି କିଂ ନ କରନ୍ତି ପାପମ୍ ବହୁ କିଦମ୍ ମାନେ ଅଛି କାର ପିଲା ହାଇସ୍କୁଲରେ ପଢ଼ା ହେଉଥିଲା। ତେଣୁ ଏଇଭଳି ଭାବରେ ବିଭିନ୍ନ ପାପର ମଧ୍ୟ ବିଭିନ୍ନ ସ୍ତର ରହିଛି, ପାପର ବିଭିନ୍ନ ସ୍ତର ରହିଛି। ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତ୍ରା ମଧ୍ୟ ବର୍ଣ୍ଣନା କରାଯାଇଛି। ପାପର ବିଭିନ୍ନ ସ୍ତର ଚାରି ପ୍ରକାର ତାପ ରହିଛି ବା ପାପ ରହିଛି ଚାରି ପ୍ରକାର। କ'ଣ କ'ଣ ନା ପାତକ, ଉରୁପାତକ, ମହାପାତକ, ଅତିପାତକ। ସେଇ ଅନୁସାରେ ଦଣ୍ଡର ବ୍ୟବସ୍ଥା କରିଛି ଯମରାଜଙ୍କର, ସେଇ ରହିଛି କୋର୍ଟ ରହିଛି ପେନାଲ କୋର୍ଟ, ଯମରାଜଙ୍କ ପେନାଲ କୋର୍ଟ ରହିଛି। ଆମର ଯେମିତି ରହିଛି ଇଣ୍ଡିଆନ୍ ପେନାଲ କୋର୍ଟ, ସେମିତି ଯମରାଜଙ୍କ ପେନାଲ କୋର୍ଟ ରହିଛି। ସେହି ଅନୁସାରେ ସବୁ ଦିଆଯିବ, ରହିଛି ଛବିଶଟି ଅଠେଇଶଟି ନର୍କ ରହିଛି, ଆହୁରି ମଧ୍ୟ ଅଧିକାର ନର୍କ ରହିଛି। ମୁଖ୍ୟ ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା ପଞ୍ଚମ ସ୍କନ୍ଧ ଛବିଶ ଅଧ୍ୟାୟରେ କିଏ କେଉଁଭଳି ଭାବରେ ପାପ କରିଛନ୍ତି ସେହି ଅନୁସାରେ ତାଙ୍କର ନର୍କ ସବୁ ବ୍ୟବସ୍ଥା କରାଯାଇଛି, ଦଣ୍ଡର ବ୍ୟବସ୍ଥା କରାଯାଇଛି। ତେଣୁ ଏ ଯେଉଁ ବିଭିନ୍ନ ପ୍ରକାର ରହିଛି, ଯମରାଜଙ୍କ ଦୂତମାନେ ବୁଝିପାରିଲେ ନାହିଁ ଇଏ ଯେଉଁ ଅଜାମିଳ ଏତେ ପାପ କରିଥିଲା, ସେ ତାଙ୍କୁ ଚିନ୍ତା କରିଛନ୍ତି ଅମକ ଏତେ ବର୍ଷ ସେ ନର୍କରେ ଭୋଗିବ, ତାପରେ ଏତେ ବର୍ଷ ଅମକ ନର୍କରେ ଭୋଗିବ, ଏଇଭଳି ଭାବରେ ତାଙ୍କର ସବୁ ରହିଛି ଲେଖା ସବୁ ରହିଛି ଚିତ୍ରଗୁପ୍ତ ପାଞ୍ଜଳି ସବୁ ବର୍ଣ୍ଣନା କରାଯାଇଛି। ଏମାନେ ମଧ୍ୟ ଜାଣନ୍ତି କେଉଁ ପାପରେ କ'ଣ ସବୁ ନର୍କ ରହିଛି, ସେ ସବୁ ସବୁ ନର୍କକୁ ନେଇ ପକାଇବେ, ସେ ଅନୁସାରେ ତାଙ୍କୁ ସେ ନର୍କ ଭୋଗ କରିବ। ବିଭିନ୍ନ ପ୍ରକାର ରହିଛି ନା ସ୍ତର, ପାତକ, ଉରୁପାତକ, ମହାପାତକ, ଅତିପାତକ। କିନ୍ତୁ ସେମାନେ ଜାଣିନାହାନ୍ତି, ଧର୍ମରାଜ ଦୂତ ହେଇକି ମୋତେ ଜାଣିନାହାନ୍ତି, ଯେତେ ପାପ ରହିଛି ଯେତେ ପାତକ ରହିଛି ସବୁକିଛି ଧରିନେବ କିଭଳି ଭାବରେ ନା ଭଗବାନ ନାମ, ଭଗବାନ ନାମ ଏଭଳି ରହିଛି ଜୋଇ କହି ଯିଏ କେହି ଯେକୌଣସି ଉପାୟରେ ଭଗବାନ ନାମଟିକୁ ସ୍ମରଣ କଲେ ଚତୁର୍ବିଧ ତାପ ତାର ହରଣ କରନ୍ତି। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଇଏ ତ ବହୁତ ନାମ ହେଇଗଲା, ଗୋଟିଏ ନାମରେ ଏତେ ଶକ୍ତି ରହିଛି, ପାପି ଏତେ ପାପ କରିପାରିବ ନାହିଁ ତା ଜୀବନରେ, ସେ କଥାଟି କହିଲେ ବିଷ୍ଣୁ ଦୂତ। ଏ ଘଟଣାଟି ଆପଣ ସବୁ ଜାଣନ୍ତି। ତେଣୁ ଅଜାମିଳ ଯେତେବେଳେ ନେବା ପାଇଁ ଆସିଥିଲେ ତିନି ଜଣ ଯମରାଜ ଦୂତ ଆସିଥିଲେ, ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରା, ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ନେବା ପାଇଁ ଯେତେବେଳେ ତାର ଯେଉଁ ରହିଛି ଅନ୍ତର ଲିଙ୍ଗ ଶରୀର ରହିଛି, ତାକୁ ଗୋଟେ ଯାତନା ଶରୀର ଦେଇକରି ପାସ ଯମପାହାସ ରହିଛି, ପ୍ରସିଦ୍ଧ ଯମପାହାସ ପକେଇକି ଟାଣିବା ପାଇଁ ବସିଲା ବେଳେ ସେତେବେଳେ ଡାକିଲା ନାରାୟଣ ଆୟ, ପୁଅ ଦଶମ ପୁତ୍ର ତାର ଅଠାଅଶୀ ବର୍ଷ ବୟସ ତାକୁ ହେଇଥିଲା, ଦଶମ ପୁତ୍ର ସେଇଠି ଖେଳୁଥିଲା ଛୋଟ ପିଲା, ସନ୍ଧ୍ୟାବେଳର କଥା, ସନ୍ଧ୍ୟାବେଳର କଥା। କାହିଁକିନା ଯେତେବେଳେ ବିଷ୍ଣୁ ଦୂତ ଆସିବେ ସେ ଚମକିଯିବ, ସେ ରାସ୍ତାମାନ ଅନ୍ଧକାର ସବୁ ଆଲୋକିତ ହେଇଯିବ, କିନ୍ତୁ ଜଣାପଡ଼ୁଛି ଅନ୍ଧକାର ସମୟ, ସନ୍ଧ୍ୟାବେଳର ସମୟ କଥା। ତେଣୁ ଏଇଭଳି ଭାବରେ ଯେତେବେଳେ ନାରାୟଣ କହିଦେଲେ, ସାଙ୍ଗେ ସାଙ୍ଗେ ନାରାୟଣଙ୍କ ଚାରିଜଣ ଦୂତ ଆସି ପହଞ୍ଚିଗଲେ ଏବଂ ତାଙ୍କ ଭିତରେ ସବୁ ଇଏ ହେଇଛି, ତାଙ୍କୁ ବନ୍ଦ କରିଦେଲେ। ହଁ, ଗୋଟିଏ ସେକେଣ୍ଡ ଡେରି ଯେହେତୁ ନେଇଯାଇଥାନ୍ତେ, ତେଣୁ ସେମାନେ ବନ୍ଦ କରିଦେଲେ ଏବଂ ତାଙ୍କ ଭିତରେ ଆଲୋଚନା ହେଲା, ଜୁଏଙ୍ଗ ବୈ ଧର୍ମର ଆଦର୍ଶ ଯଦି ନିର୍ଦ୍ଦେଶ କାରଣ ଋତମ ଧର୍ମସନ ତତ୍ତ୍ୱ ଯଚ୍ଚ ଅଧର୍ମସ୍ୟ ଲକ୍ଷଣ। ସେ କହୁଛନ୍ତି ଆପଣମାନେ କିଏ ଏତେ ସୁନ୍ଦର ବ୍ୟକ୍ତି, ଏ ପାପୀ ବ୍ୟକ୍ତିକୁ ସାହାଯ୍ୟ କରୁଛନ୍ତି ଆପଣ, ଆମେ ଆକୁ ନେବୁ, ଆମେ ଧର୍ମରାଜଙ୍କ ଦୂତ, ଆମେ ନେବୁ ଯମରାଜ ପାଖକୁ, ତାର ପାପର ହିସାବ ହେବ, ତାର ସବୁ ରହିଛି ସବୁ ନର୍କ ଯନ୍ତ୍ରଣା ସବୁ ଦିଆଯିବ, ବହୁତ ପ୍ରକାର ପାପ କରି ହିସାବ ଗଣେଇଲେ ସବୁ, ଏତେ ପାପ କରିଥିଲା। ତେଣୁ ସେ ଭାବିଲେ, ଯମରାଜ ଦୂତମାନେ ଭାବିଲେ, ଯେତେବେଳେ ଆମେ କହିଦେଲୁ ବୋଧେ ଏମାନେ ସବୁ ବହୁତ ସୁନ୍ଦର ବ୍ୟକ୍ତି, ଏମାନେ କହିବେ ଯାହା ଆମର ଭୁଲ ହେଇଗଲା, ଆମେ ଜାଣିପାରୁନୁ, ଆମେ ବହୁତ ସୁନ୍ଦର ବ୍ୟକ୍ତି ବୋଲି ଇଏ ଏତେ ବଡ଼ ପାପି ଆମେ ଜାଣିନଥିଲୁ। କିନ୍ତୁ ସେମାନେ କହିଲେ ଅୟଂ ହି କୃତ ନିର୍ବେଶ ହୋ, ଆଙ୍ଗୁଠି ଦେଖିକି କହିଲେ ଅୟଂ ହି କୃତ ନିର୍ବେଶ ହୋ ଜନ୍ମ କୋଟିଆ ହଂସାମକି ଯଦ ବ୍ୟାଜ ହାର ବିବସ ହୋ ନାମ ସ୍ୱସ୍ଥାୟନ ଘରେ। ତମେ ଯାହାକୁ କହୁଛ ବହୁତ ବଡ଼ ପାପି, ସେ ବହୁତ ପୁଣ୍ୟ ବ୍ୟକ୍ତି ହେଇଯାଇଛନ୍ତି, ଅୟଙ୍ଗୀ କୃତ ନିର୍ବେଶ ସବୁକିଛି ପ୍ରାୟଶିତ କରିସାରିଛନ୍ତି ପାପର, ଖାଲି ଏଇ ଜନ୍ମରେ ନୁହଁ କୋଟି ଜନ୍ମର ପାପକୁ ଧ୍ୱଂସ କରିଦେଇଛନ୍ତି, ସେ ପ୍ରାୟଶିତ କରିଦେଇଛନ୍ତି। ନା କେମିତି କଲେ, ଯଦ୍ବ୍ୟାଜହାର ବିବଶ ତୁମେ ଯେତେବେଳେ ତାର ଜମ ପାସ ପକେଇକି ଟାଣିବା ପାଇଁ ବସିଥିଲ ବିବଶ ଭାବରେ ସେ କ'ଣ କହିଥିଲା ନା ତା ପୁଅକୁ ଡାକିଥିଲା ନା ନା ସେ ହେଉଛି ଭଗବାନଙ୍କ ନାମ ନାମ ସ୍ୱସ୍ତାୟନ ଘରେ ସବୁକିଛି ସ୍ୱସ୍ତି ମଙ୍ଗଳ ପ୍ରଦାନ କରିବ ନାମ ସ୍ୱସ୍ତାୟନ ଘରେ ଗୋଟିଏ ନାମ ଗୋଟିଏ ନାମରେ ଏତେ ଶକ୍ତି ରହିଛି ପାପି ଏତେ ପାପ କରିପାରିବ ନାହିଁ ତେଣୁ ଏଇଭଳି ଭାବରେ ଏ କଥାଟିକୁ ଯମରାଜଙ୍କ ପକ୍ଷରେ ଭୁଲ ହେଇଗଲା ସେଇଟା ଯମରାଜ ମହାଜନ ହେଇକରି ମଧ୍ୟ ତାଙ୍କର ଗୋଟେ ଭୁଲ ହେଇଗଲା ସେଇଟା ସେ ଜାଣିପାରିଲେ ନାହିଁ ଏସବୁ ଷଷ୍ଠ ସନ୍ଦ ତୃତୀୟ ଦର୍ଶ ବର୍ଣ୍ଣନା କରାଯାଇଛି ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପାପ ମହାସନ ମହାପାପ ବିଧି ହେ ନା ମୁଁ କହିଲି ନା ଇଏ ହେଉଛି ପ୍ରକୃତ ଆମର ଶତ୍ରୁ ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନକୁ ତେଣୁ ଲୋକମାନେ ଭାବନ୍ତି କ'ଣ ଇଏ ମୋର ଶତ୍ରୁ ଯେମିତି ସାଧୁ ଯିଏ ସେ ଭାବନ୍ତି ନାହିଁ ସାଧୁଙ୍କର ଗୋଟେ ନାମ ହେଉଛି ଅଜାତ ଶତ୍ରୁ ଯେମିତି ଆମର ରହିଛନ୍ତି ଯୁଧିଷ୍ଠ ମହାରାଜ ଯୁଧିଷ୍ଠ ମହାରାଜଙ୍କ ନାମ ହେଉଛି ଅଜାତ ଶତ୍ରୁ ସାଧୁର ଇଏ ହେଉଛି ଗୌଣ ଲକ୍ଷଣ ମୁଖ୍ୟ ଲକ୍ଷଣ ତ ଅଲଗା କଥା ରହିଛି ତୃତୀୟ ସ୍କନ୍ଦ ପଚିଶ ଅଧ୍ୟାୟରେ କପିଳଦେବ ସେଇଟା କହିଛନ୍ତି ସାଧୁର ଗୌଣ ଲକ୍ଷଣ ହେଉଛି କ'ଣ କ'ଣ ଇଏ ନାହିଁ ପଳେଇଲେ କି ତିତିକ୍ଷଣିକ ଶ୍ରୁଦଂ ସର୍ବଦେହିନା ଅଜାତ ଶତ୍ରବ ଶାନ୍ତା ସାଧବ ସାଧବ ଅଜାତ ଶତ୍ର ଇଏ ହେଉଛି ଗୌଣ ଲକ୍ଷଣ ମୁଖ୍ୟ ଲକ୍ଷଣ ଆହୁରି ଅଛି ତିତିକ୍ଷବ ସେ ସବୁକିଛି ସହିବେ ଏବଂ ଖାଲି ସହିକରି ଯେ ରହିଯିବେ ତା ନୁହଁ କରୁଣା କରିବେ ତାଙ୍କ ପ୍ରତି ଯେ ଦ୍ରୋହ କଲେ ମଧ୍ୟ ତାଙ୍କ ପ୍ରତି କରୁଣା କରିବେ ତିତିକ୍ଷବ କାରୁଣିକ ଶ୍ରୁଦଂ ସର୍ବଦେହିନା ସମସ୍ତ ଜୀବଙ୍କ ପ୍ରତି ସେ ହେଉଛନ୍ତି ବନ୍ଧୁ ସୁହୃଦମ ଏବଂ ତାଙ୍କୁ କୁହାଯାଏ ଅଜାତ ଶତ୍ରୁ ତାଙ୍କର କେହି ଶତ୍ରୁ ଜାତ ହିଁ ନାହାନ୍ତି ଅଜାତ ଶତ୍ରୁ ସେମାନେ ସେଥିପାଇଁ ଶାନ୍ତ ଇଏ ସାଧୁର ଭୂଷଣ ସବୁ ରହିଛି ତେଣୁ ଯୁଧିଷ୍ଠିର ମହାରାଜ ପିଲାଦିନରୁ କୌରବମାନେ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ ପାଣ୍ଡବମାନଙ୍କୁ ବିଶେଷ ଭୀମଙ୍କୁ ବିଷ ଲଡ଼ୁ ଦେଇଥିଲେ କେତେ କ'ଣ କରିଥିଲେ କିନ୍ତୁ ଯୁଧିଷ୍ଠିର ମହାରାଜ ତାଙ୍କୁ କେବେ ଡାକୁନଥିଲେ ଶତ୍ରୁ ବୋଲି ଚିନ୍ତା କରୁନଥିଲେ କହିବା ତ କଥା ଅଲଗା କଥା ଚିନ୍ତା କରୁନଥିଲେ ଯୁଧିଷ୍ଠିର ମହାରାଜ ଦୁର୍ଯ୍ୟୋଧନକୁ ଦୁର୍ଯ୍ୟୋଧନ କହୁନଥିଲେ କହୁଥିଲେ ସୁଯୋଧନ ସୁଯୋଧନ ଦୁ ନୁହଁ ସୁ ଦୁର୍ଯ୍ୟୋଧନ ସୂର୍ଯ୍ୟୋଧନ ସୁଯୋଧନ ଏଭଳି ଭାବରେ କହିଥିଲେ ତାଙ୍କୁ ଇଏ କରୁଥିଲେ ଆଡ୍ରେସ୍ କରୁଥିଲେ ତେଣୁ ଇଏ ସାଧୁର ଲକ୍ଷଣ ତେଣୁ ଇଏ ଯେଉଁ ରହିଛନ୍ତି ସମ୍ବର ଏଇଭଳି ଭାବରେ ସ୍ମରଣ ମଙ୍ଗଳଂ ସ୍ୱୟମେବ ଗୁଣନ୍ତି ଇତି ସମ୍ବର ସମ୍ବର ଶବ୍ଦର ବ୍ୟାଖ୍ୟା କରିଛନ୍ତି ଶ୍ରୀ ସନାତନ ଗୋସ୍ୱାମୀ ବୃହତ ବୈଷ୍ଣବ ତୋଷଣୀରେ ଏଇଭଳି ଭାବରେ ସମ୍ବର ବା ସ୍ୱୟଂ ବରୁଛନ୍ତି ନିଜ ମୃତ୍ୟୁକୁ ନିଜେ ବରୁଛନ୍ତି କେହି ଚାହୁଁନାହାନ୍ତି ମୃତ୍ୟୁ କିନ୍ତୁ ନ ଚାହିଁଲେ ମଧ୍ୟ ମୃତ୍ୟୁ ଆସି ପହଞ୍ଚୁଛି ମୃତ୍ୟୁକୁ ଏଡ଼ାଇବା ପାଇଁ ଯେଉଁ ରହିଛି ଉପାୟ ରହିଛି ସେଇଟା ଉପାୟଟା ଜାଣିନାହାନ୍ତି ବହୁତ ପ୍ରକାର ଆମେ କିଛି ବର୍ଷ ତଳେ ଶୁଣୁଥିଲୁ ଉତ୍ତରାଞ୍ଚଳ ସରକାର ଚେଷ୍ଟା କରୁଥିଲେ ଯେମିତି ହନୁମାନ ଯାଇକରି ଆଣିଥିଲେ ବିଶ୍ୱଲକରଣୀ ସେଇଭଳି ଭାବରେ ସେ ତାଙ୍କର ଖୋଜୁଛନ୍ତି ବିଶ୍ୱଲକରଣୀ ଯେଉଁଟା ପାଇଲେ ଜଣେ ମୃତ୍ୟୁକୁ ପାର ହୋଇଯିବ କିନ୍ତୁ ମୃତ୍ୟୁକୁ ପାର ହେବା ପାଇଁ ବିଶ୍ୱଲକରଣୀ ରହିଛି ଭଗବତ ଗୀତାରେ ଶାସ୍ତ୍ରମାନଙ୍କ ରହିଛି ସେଇଟା ସେମାନେ ଜାଣିନାହାନ୍ତି ଏ ଆଧ୍ୟାତ୍ମିକ ଜ୍ଞାନ ଏତେ ସହଜ ନୁହଁ ସମସ୍ତେ ବୁଝିପାରିବେ ନାହିଁ ଆଧ୍ୟାତ୍ମିକ ଜ୍ଞାନ ଭଗବାନ ସମସ୍ତଙ୍କୁ କହିଦେଉଛନ୍ତି ଜ୍ଞାନ ଦେଇଦେଉଛନ୍ତି କେମିତି ମୃତ୍ୟୁକୁ ପାର ହେବ ମା ମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଅଶାଶ୍ୱତମ ନା ପ୍ରମତି ମହାତ୍ମାନ ସଂସିଦ୍ଧି ପରମାଙ୍ଗତା ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଏ ଭୌତିକ ଜଗତକୁ ଆସିବେ ନାହିଁ ଦୁଃଖାଳୟମକୁ ଆସିବେ ନାହିଁ ଅଶାଶ୍ୱତ ଜଗତକୁ ଆସିବେ ନାହିଁ ସେମାନେ ମୃତ୍ୟୁକୁ ପାର ହୋଇଯିବେ ସେମାନେ ମହାତ୍ମାରେ ପରିଣତ ହୋଇଯିବେ ଏବଂ ସେଇଟା ହେଉଛି ଶ୍ରେଷ୍ଠ ସିଦ୍ଧି ସେମାନେ ପ୍ରାପ୍ତ ହେବେ ଆଉ ଗୋଟେ ସେ ଭଗବତ ଗୀତାରେ ଦ୍ୱାଦଶ ଅଧ୍ୟାୟ କହୁଛନ୍ତି ତେଷାମହଂ ସମୁଦ୍ରତା ମୃତ୍ୟୁ ସଂସାର ସାଗରାତ୍ ଭବାମିନ ଚିରାତ୍ ପାର୍ଥ ମୟାବେଶ ଚେତ ସାମ ଏ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ସଂସାର ସମସ୍ତେ ଉଟୁବୁ ହେଉଛନ୍ତି ସମୁଦ୍ରରେ କିନ୍ତୁ ଭଗବାନ ଉଦ୍ଧାର କରନ୍ତି ତେଷାମହଂ ସମୁଦ୍ରତା ମୃତ୍ୟୁ ସଂସାର ସାଗରାତ୍ ଭବାମିନ ଚିରା ଡେରି ହେବ ନାହିଁ ଖୁବ୍ ଶୀଘ୍ର ନେଇଯିବେ ଭବାମିନ ଚିରାତ୍ ପାର୍ଥ ମୟାବେଶ ଚେତ ସାମ କେବଳ ଚେତନାରେ ଆବେଶ ଭଗବାନଙ୍କୁ ମନେ ରଖିବାକୁ ପଡ଼ିବ ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ରାମ ହରେ ହରେ। ବିଭିନ୍ନ ଏସବୁ ଉଦାହରଣ ରହିଛି। ଧ୍ରୁବ ମୃତ୍ୟୁର ମସ୍ତକରେ ପାଦ ଦେଇକରି ତାଙ୍କର ଧାମକୁ ଗଲେ। ଚତୁର୍ଥ ସ୍କନ୍ଦ ବାର ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ମୃତ୍ୟୁ ମୂର୍ଦ୍ଧ୍ନି ପଦଂ ଦତ୍ତ୍ୱା ଆରୁହାଭୂତ ଗୃହମ। ଧ୍ରୁବ ମହାରାଜ 36,000 ବର୍ଷ ଶାସନ କଲେ। ତାପରେ ଯେତେବେଳେ ଭଗବାନ କହିଥିଲେ ତୁମେ ଧ୍ରୁବ ଲୋକ ରହିଛି ତାଙ୍କ ପାଇଁ ତିଆରି ହୋଇଛି, ତେଣୁ ବଦ୍ରିନାଥରେ ଯାଇ ତପସ୍ୟା କରୁଥିଲେ, ସେହି ସମୟରେ ତାଙ୍କ ପାଇଁ ଗୋଟେ ବିମାନ ଆସିଲା। ପାର୍ଷଦମାନେ, ବିଷ୍ଣୁ ପାର୍ଷଦମାନେ ଆସିକରି ନନ୍ଦ ସୁନନ୍ଦ ଇତ୍ୟାଦି ଏମାନେ ଆସି କହିଲେ, ତୁମେ 5 ବର୍ଷର ବୟସରେ ତୁମେ ମୃତ୍ୟୁକୁ ଜୟ କରିଯାଇଥିଲ, ତେଣୁ ଭଗବାନ ପଠେଇଛନ୍ତି, ବିମାନ ପଠେଇଛନ୍ତି, ତୁମେ ଆସ ଯିବା। ତେଣୁ କିନ୍ତୁ ଧ୍ରୁବ ମହାରାଜ ସେ କ'ଣ କଲେ, ସାଙ୍ଗେ ସାଙ୍ଗେ ଗଲେ ନାହିଁ, କହିଲେ ଟିକେ ଅପେକ୍ଷା କରନ୍ତୁ କହିକିରି ସ୍ନାନ ଇତ୍ୟାଦି କରି ଗଙ୍ଗା ନଦୀ ଜଳରେ ସ୍ନାନ କରି ସେଠି ଯେଉଁ ମୁନି ଋଷିମାନେ ଅଛନ୍ତି ତାଙ୍କଠାରୁ ବିଦାୟ ନେବା ପାଇଁ ବସିଲେ, ଗଲେ ତାଙ୍କୁ ପ୍ରଣାମ କରିକି ସେ ବିଦାୟ ନେଇକରି ଆସିଲେ। ଦେଖନ୍ତୁ ତାଙ୍କ ପାଇଁ ବିମାନ ଆସି ସେ କହିବ କ'ଣ ଦରକାର, କାହାକୁ କହିବା କ'ଣ ଦରକାର, ସିଦ୍ଧି ପ୍ରାପ୍ତ ହୋଇଗଲେ। କିନ୍ତୁ ଇଏ ହେଉଛି ଭକ୍ତର ଭାବ, ବିନୟ ସବୁ ସମୟରେ ବିନୟ, ସିଦ୍ଧି ପାଇଗଲେ ଯେ ଆମେ ସିଦ୍ଧ ହୋଇଗଲୁ, ବହୁତ ବଡ଼ ହୋଇଗଲୁ, ଆଉ ଆମର ବିନୟତା ଦରକାର ନାହିଁ ନା, ଏ ସ୍ୱଭାବ ତାଙ୍କର ଆସିବ। ଭଗବତ ଗୀତାରେ ଭଗବାନ କହିଲେ ନା କ'ଣ, ଜ୍ଞାନ ବୈରାଗ୍ୟ ଆସିବ, ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣ କବି ଆସିନି, ସୁନିଚୟ ସ୍ୱଭାବ ହେଉଛି ପଣ୍ଡିତା ସମଦର୍ଶିନ। ଯେଉଁମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବେ ସେ ବିନୟତା ଲାଭ କରିବେ, ବିଦ୍ୟାବଧି ଜୀବନ ବିନୟତା ପ୍ରାପ୍ତ ହେବେ। ସିଦ୍ଧିରେ ମଧ୍ୟ ଧ୍ରୁବ ମହାରାଜ ଚାହିଁଥିଲେ ସିଧାସଳଖ ପଳେଇ ଯାଇଥାନ୍ତେ, କିନ୍ତୁ ସେ ଗଲେ, ତାଙ୍କର ସବୁ ବିଦାୟ ନେଇକରି ଆସିଲେ, ଏଇ ତାଙ୍କର ବିନୟତା। ଦେଖନ୍ତୁ ସିଦ୍ଧି ପ୍ରାପ୍ତ ହେଲେ ଯେ ସେ ଜଣେ ବିନୟ ଚାଲିଯିବ ତା ନୁହଁ, ସବୁ ସମୟରେ ବିନୟ ସେ ରହିବେ। ଭଗବାନଙ୍କୁ ତ ବିନୟ ଭାବ ରହୁଛନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ଭଗବାନ ସେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, କିନ୍ତୁ ସିଏ ମଧ୍ୟ ବିନୟ ଭାବ ବହୁତ କଥା ରହିଛି। ଆମେ ଦେଖିବା ବୁଚୁକୁନ୍ଦ କଥା ଶୁଣୁଥିଲେ, ଭଗବାନ କିଭଳି ବିନୟ ଭାବ କଥା କହୁଥିଲେ ତାଙ୍କୁ। ତେଣୁ ଏ ଯେଉଁ ରହିଛି ଭକ୍ତର ଏ ବିନୟ ଭାବ ରହିଛି, ତେଣୁ ଏଇଠି ଯେଉଁ ରହିଲା କ'ଣ ନା, ଯେଉଁ ରହିଛି ଏଇଭଳି ଭାବରେ ମୃତ୍ୟୁକୁ ପାର ହୋଇଯିବେ ଭକ୍ତ, ଯିଏ ଭଗବାନଙ୍କ ଶରଣରେ ଗଲେ ମୃତ୍ୟୁକୁ ପାର ହୋଇଯିବେ, ଏଇଟା ଯିଏ ଜାଣିନାହାନ୍ତି ସେମାନେ ବିଭିନ୍ନ ପ୍ରକାର ଚେଷ୍ଟା କରୁଛନ୍ତି। ଯେମିତି ଗବେଷଣା ଚାଲିଛି, ବହୁତ ବର୍ଷ ପରେ ମାନେ ବହୁତ ଦିନ ପରେ ବାହାରିଲା ଇଏ କରୋନାର ବାହାରିଲେ ଇଞ୍ଜେକ୍ସନ୍ ବାହାରିଲା ପ୍ରିଭେଣ୍ଟିଭ୍, କିନ୍ତୁ ସେହିଭଳି ଭାବରେ ମୃତ୍ୟୁର ଇଞ୍ଜେକ୍ସନ୍ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି ଭକ୍ତ ବୈଜ୍ଞାନିକମାନେ, ଯେମିତି ମୃତ୍ୟୁ ହେବ ନାହିଁ। ଯେମିତି ଆମେ ଶୁଣୁଛେ ଉତ୍ତରାଞ୍ଚଳର ବୈଜ୍ଞାନିକମାନେ ତାଙ୍କର ଚାଲିଛି କେମିତି, ଯେମିତି ଏହି ହନୁମାନ ଆଣିଥିଲେ ବିଶ୍ୱଲକରଣୀ, ସେମାନେ ମଧ୍ୟ ଚେଷ୍ଟା କରୁଛନ୍ତି ଏଇଭଳି ଭାବରେ ଇଏ କରିବା ପାଇଁ, କିନ୍ତୁ ସେଇଟା କ'ଣ ମିଳିବ କି। ଭୌତିକ ଜଗତ କହିଲେ ଭଗବାନ କହିଲେ ଦୁଃଖାଳ ମଶାସନ ଯେଉଁ ଭଗବାନ ମାମେବ ଯେ ପ୍ରପଦ୍ୟନ୍ତି ମାୟା ମେତାଙ୍କ କରନ୍ତି, ଭଗବାନଙ୍କ ଶରଣରେ ଗଲେ ହିଁ ଆମେ ଏଇଟାକୁ ପାର ହୋଇପାରିବା, ମୃତ୍ୟୁକୁ ପାର ହୋଇପାରିବ, ନହେଲେ ହୋଇପାରିବ ନାହିଁ, ଅନ୍ୟ କୌଣସି ଉପାୟ ନାହିଁ, ନାନ୍ୟତ୍ର ଆଉ କୌଣସି ଉପାୟ ନାହିଁ, ଏକମାତ୍ର ଉପାୟ ହେଉଛି ଭଗବାନଙ୍କ ଶରଣରେ ଯିବା। ତେଣୁ ଇଏ ସମ୍ବର ସମସ୍ତ ଚେଷ୍ଟା କରୁଛୁ ମୃତ୍ୟୁକୁ ଏଡ଼ାଇବା ପାଇଁ, କିନ୍ତୁ ମୃତ୍ୟୁକୁ କେମିତି ଏଡ଼ାଇ ପଡ଼ାଯିବ ଏଡ଼ାଯିବ ସେ ଉପାୟଟି ଜାଣିନାହାନ୍ତି। ଉପାୟଟି ରହିଛି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଉପାୟ, ଉପାୟ ମଧ୍ୟ ବହୁତ କଷ୍ଟଦାୟକ ଉପାୟ ତାହା ନୁହଁ, ବହୁତ ସହଜଦାୟକ ଉପାୟ। ଯେଉଁ ଭଗବତ ଗୀତା ନବମ ଅଧ୍ୟାୟରେ କହିଲେ ରାଜ ବିଦ୍ୟା ରାଜଗୁହ୍ୟଂ ପବିତ୍ରଂ ବିଦମ ଉତ୍ତମଂ ପ୍ରତ୍ୟକ୍ଷା ଭଗବାନ ଧର୍ମଂ ସୁସୁଖମ କର୍ତ୍ତୁମ ବ୍ୟୟ। ଏ ଯେଉଁ ବର୍ତ୍ତମାନ ଇଞ୍ଜେକ୍ସନ୍ ବାହାରିଛି କରୋନାର, ତଥାପି କେତେ ଜଣଙ୍କୁ ଭୟ ହେଉଛି କାହିଁ କ'ଣ ଅସୁବିଧା ହେବ କ'ଣ ହେବ ଏଇଭଳି ରହିଛି, କିନ୍ତୁ ଇଏ ଯେଉଁ ମୃତ୍ୟୁର ଯେଉଁ ଔଷଧ ରହିଛି ଟୀକା ରହିଛି, ଭଗବାନ ଟୀକା ଦେଇଦେଇଛନ୍ତି, କ'ଣ ରାହାସ ବିଦ୍ୟା, ଏ ସବୁଠାରୁ ଶ୍ରେଷ୍ଠ ବିଦ୍ୟା ଏଇଟା, ଏବଂ ସବୁଠାରୁ ବୃହତ୍ତମ ଜ୍ଞାନ ଏଇଟା କେହି ଜାଣନ୍ତି ନାହିଁ, କେତେ ଲୋକ ଜାଣନ୍ତି ଏ କଥାକୁ, ରାହାଜ ବିଦ୍ୟା ରାହାଜ ପବିତ୍ର ବହୁତ ପବିତ୍ର ଏବଂ ଉତ୍ତମ ଜ୍ଞାନ ମଧ୍ୟ ଏଇଟା ପ୍ରତ୍ୟକ୍ଷା ଭଗବାନ ଏଇଟା ନିଜେ ଅନୁଭବ କରିବେ, ପ୍ରତ୍ୟକ୍ଷା ଭଗବାନ ସୁସୁଖମ ଏବଂ ଏଇ ଭଗବାନଙ୍କର ଯେଉଁ ଭକ୍ତି କରିବା ପାଇଁ ମୃତ୍ୟୁକୁ ପାର ପାଇଁ ଯେଉଁ ଭକ୍ତି ଆଚରଣ କରିବାକୁ ପଡ଼ିବ ଏଇଟା କରିବା ପାଇଁ ବହୁତ କଷ୍ଟଦାୟକ ତାହା ନୁହଁ, ସୁସୁଖମ ଖାଲି ସୁଖଦାୟକ ନୁହଁ, ସୁସୁଖମ ଅତ୍ୟନ୍ତ ଆନନ୍ଦଦାୟକ, କର୍ତ୍ତୁମ ଅଭ୍ୟୟମ ଯାହା କରିବା ସେ ନଷ୍ଟ ହେବ ନାହିଁ, ସ୍ୱଳ୍ପମ୍ୟସ ଧର୍ମସ୍ୟ ତ୍ରାୟତେ ମହତ ଭୟା। ତେଣୁ ଏଇଭଳି ଭାବରେ ସମସ୍ତେ ଚାହୁଁଛନ୍ତି ମୃତ୍ୟୁ ଜଗତରୁ ମୃତ୍ୟୁକୁ ପାର ହେବା ପାଇଁ, କିନ୍ତୁ ଜାଣନ୍ତି ନାହିଁ ଉପାୟ, ଉପାୟ ଜାଣନ୍ତି ନାହିଁ କେମିତି ମୃତ୍ୟୁ ପାର। ପ୍ରଭୁପାଦ ମହାରାଜ କହନ୍ତି ଆମର ଏଇ ଯେଉଁ ଇସ୍କନ ସେଣ୍ଟର ରହିଛି ଇଏ ଗୋଟିଏ ମୃତ୍ୟୁ ବା ଭବ ରୋଗକୁ ଦୂର କରିବା, ମୃତ୍ୟୁକୁ ଦୂର କରିବା, ରୋଗକୁ ଦୂର କରିବା ପାଇଁ ଇଏ ଗୋଟେ ହସ୍ପିଟାଲ। ଯିଏ ଏଥିରେ ସାମିଲ ହେବେ ସେ ଗ୍ୟାରେଣ୍ଟେଡ୍ କିଓର ରହିଛି, ମୃତ୍ୟୁକୁ ପାର ହେବେ ନିଶ୍ଚିନ୍ତ ଭାବେ ଭଗବାନ ଗ୍ୟାରେଣ୍ଟି ଦେଇଛନ୍ତି। କ'ଣ କହିଲେ ଭଗବାନ ଗ୍ୟାରେଣ୍ଟି କ'ଣ ଦେଲେ ଭାଗବତମରେ ଏ ଭଗବତ ଗୀତାରେ 18 ଅଧ୍ୟାୟରେ ଭଗବାନ ଗ୍ୟାରେଣ୍ଟି ଦେଲେ ନା କ'ଣ କହିଲେ ପ୍ରତିଜ୍ଞାନେ ପ୍ରିୟସି ନାହିଁ, ମୁଁ ପ୍ରତିଜ୍ଞା କରି କହୁଛି ଆଉ କ'ଣ ଗ୍ୟାରେଣ୍ଟି ଦେଇଥାନ୍ତି। ଏଭଳି କି ଗ୍ୟାରେଣ୍ଟି ଦେଇପାରିବେ କେଉଁ ହସ୍ପିଟାଲରେ, କହିହେବ ନାହିଁ ଭଗବାନଙ୍କ ହାତରେ କଥା। ଆମେ ଚେଷ୍ଟା କରିବୁ, ଯେତେବେଳେ ମୃତ୍ୟୁ ହୋଇଗଲା ଆମେ କିଛି କରିପାରିଲୁ ନାହିଁ। ତାହେଲେ ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ତାଙ୍କର ଗ୍ରାମରେ ଗୋଟେ କଥା କହୁଥିଲେ, ଜଣେ ବ୍ୟକ୍ତି ରୋଗଗ୍ରସ୍ତ ହୋଇଥିଲେ, ତାଙ୍କୁ ନେଲେ ଔଷଧ ଡାକ୍ତରଖାନାକୁ ନେଲେ, ସେ ଡାକ୍ତର ତାଙ୍କୁ ଇଏ କଲେ, ସବୁ କଲା ପରେ ତାଙ୍କ ସହ ଆଲୋଚନା ହେଲା, କହିଲା ତମେ ଭଗବାନଙ୍କୁ ଭରସା କରୁଛ ଆଉ କେମିତି ଆମ ପାଖକୁ ଆସୁଛ, ଡାକ୍ତରବାବୁ କାହିଁକି ଆସୁଛ, ଭଗବାନ ଭଲ କରିବେ ତେଣୁ ଡାକ୍ତରବାବୁ କାହିଁକି ଆସୁଛ। ତେଣୁ ମହାରାଜ କହିଲେ ଆପଣ ଭଲ କରୁଛନ୍ତି, ଆପଣ ପୁଣି କାହିଁକି ମାରିଦେଉଛନ୍ତି ଲୋକମାନଙ୍କୁ, ମାରିଦେଉଛନ୍ତି ରୋଗୀମାନଙ୍କୁ ମାରିଦେଉଛନ୍ତି ନା, ଆମେ ତ ମାରୁନୁ ଆମେ ଭଲ କରୁଛୁ ନା, ଆପଣଙ୍କର ହସ୍ପିଟାଲରେ କେହି ମରିନାହାନ୍ତି, ମରି ତ ଯାଉଛନ୍ତି, ସେଇଟା କିଛି କରିହେବନି ନା, ତାହେଲେ କେମିତି ଯଦି ବଞ୍ଚେଇ ଦେଉଛନ୍ତି ଆପଣ ବଞ୍ଚେଇ ଦେଉଛନ୍ତି, ମାରିଦେଲେ କେମିତି ଆପଣ ମାରୁନାହାନ୍ତି ଆଉ କିଏ ମାରୁଛନ୍ତି ବୋଲି କେମିତି ଚିନ୍ତା କରୁଛନ୍ତି, ଭଗବାନଙ୍କ ଇଚ୍ଛାରେ ହେଉଛି। ତେଣୁ ଭଗବାନଙ୍କ ଇଚ୍ଛାରେ ସେ ଆସିଲେ ଆପଣ ପାଖକୁ, ଆପଣ ସେ ଔଷଧ ଦେବାରେ ସେ ଇଏ ଭଲ ହେଲେ। ତେଣୁ ଏହିଭଳି ଭାବରେ ଡାକ୍ତରମାନେ ଚିନ୍ତା କରନ୍ତି ଆମେ ତାଙ୍କୁ ମାରୁଛୁ ବୋଲି, ସେମାନେ ଚେଷ୍ଟା କଲେ ଆମେ ତାକୁ ବଞ୍ଚେଇବୁ, କିନ୍ତୁ ବଞ୍ଚେଇ ଆମେ ଚାହିଁଲେ ମଧ୍ୟ ସେ ମୃତ୍ୟୁବରଣ କରୁଛି। ଯେଉଁ ରହିଛି ଏ ଯେଉଁ ମୃତ୍ୟୁକୁ ଏଡ଼େଇବା ପାଇଁ ଯେଉଁ ଉପାୟ ରହିଛି ସେଇଟା କେହି ଜାଣନ୍ତି ନାହିଁ। ଭଗବତ ଗୀତାରେ ଭଗବାନ ଗ୍ୟାରେଣ୍ଟି ଦେଲେ ନା, ମନ୍ମନା ଭଗବତ ଭକ୍ତ ମଜ୍ଜାଜି ମା ନମସ୍କୃ ମାମେବ ଏସ୍ଏସି ସତ୍ୟନ୍ତେ ପ୍ରତିଜାନେ ପିଓସି, ମାମେବ ଏସ୍ଏସି ତେଣୁ ମୃତ୍ୟୁକୁ ପାର ହେବ ମୋ ପାଖକୁ ଆସିବ, ଏଇଟା ହେଉଛି ସତ୍ୟ, ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି। ଆଉ କ'ଣ କହିଥାନ୍ତି ଭଗବାନ, କେମିତି ଗ୍ୟାରେଣ୍ଟି ଦେଇଥାନ୍ତି। ତେଣୁ ଏହିଭଳି ଭାବରେ ଖୁବ୍ କ୍ୱଚିତ ଲୋକ ଏଇଟା ଜାଣନ୍ତି, ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ତେଣୁ ଯେଉଁମାନେ ବହୁତ ଭାଗ୍ୟବାନ ସେମାନେ ଏଇ ଇସ୍କନ ଧାରାରେ ଯେଉଁମାନେ ଯୋଗ ଦେଇଛନ୍ତି, ହରିକୃଷ୍ଣ ଆନ୍ଦୋଳନ ଯୋଗ ଦେଇଛନ୍ତି, ସେମାନେ ବହୁତ ଭାଗ୍ୟବାନ। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗା ସର୍ବାସଦ ଜାଗେଇ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ହି ସୁମେଧସ, ଏକାଶକନ୍ଦ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ ନବଜଗନ୍ତ୍ର ଏଇଟା ରାଜା ନିମିକୁ କହୁଛନ୍ତି, ଜନକ ମହାରାଜ କହୁଛନ୍ତି ଏ କଥା, ଏ ଭଗବାନଙ୍କର ଅବତାର ହେଉଛନ୍ତି ଚୈତନ୍ୟ ମହାପ୍ରଭୁ ବୋଲି ଏ ପ୍ରମାଣ ଏଇଟା, ଭଗବାନ ଚୈତନ୍ୟ ମହାପ୍ରଭୁ ଯେ ଭଗବାନ ତାର ପ୍ରମାଣ ହେଉଛି। କେମିତି ଜାଣିବା ନା, ସବୁବେଳେ ତାଙ୍କର ମୁଖରୁ ଏ କୃଷ୍ଣ ଶବ୍ଦ ଉଚ୍ଚାରିତ ହେଉଥିବ, କୃଷ୍ଣ 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 ଇତ୍ୟାଦି, କୃଷ୍ଣ ବର୍ଣ୍ଣ ତିଷା କୃଷ୍ଣ, ତାଙ୍କ ଶରୀର ରଙ୍ଗ କିଭଳି ନା, ତାଙ୍କ ଶରୀର ରଙ୍ଗ ହେଉଛି ଗୌରବର୍ଣ୍ଣ। ଭଗବାନ ଚାରୋଟି ରଙ୍ଗରେ ଚାରି ଯୁଗରେ ଆସନ୍ତି, ସତ୍ୟ ଯୁଗରେ ଭଗବାନ ଶୁକ୍ଳ ବର୍ଣ୍ଣରେ ଆସନ୍ତି, ତ୍ରେତା ଯୁଗରେ ଭଗବାନ ରକ୍ତ ବର୍ଣ୍ଣରେ ଆସନ୍ତି, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ବର୍ଣ୍ଣରେ ଆସନ୍ତି, ଏବଂ କଳି ଯୁଗରେ ଭଗବାନ ପୀତ ବର୍ଣ୍ଣରେ ଆସନ୍ତି। ଗୌରବର୍ଣ୍ଣ ଗୌରାଙ୍ଗ ମହାପ୍ରଭୁ ଭଗବାନଙ୍କର ଅବତାର, କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗା ଆସନ୍ତି, ଭଗବାନ ଏକୁଟିଆ ଆସିବେ ନାହିଁ, ତାଙ୍କର ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ, ଏବଂ ଅସ୍ତ୍ର ପାର୍ଶ୍ୱ ତାଙ୍କ ଅସ୍ତ୍ର ହେଉଛନ୍ତି ମହାମନ୍ତ୍ର, ଏବଂ ତାଙ୍କର ପାର୍ଶ୍ୱଦ ହେଉଛନ୍ତି ଶ୍ରୀବାସ ଠାକୁର, ଏମାନଙ୍କ ସହିତ ସେ ଆସନ୍ତି। ତେଣୁ ଯଜ୍ଞ ସଂକୀର୍ତ୍ତନ ଯଜ୍ଞ ସେ ହେଉଛି ତାଙ୍କର ଅସ୍ତ୍ର, ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁମେଧ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳି ଯୁଗରେ ଏହି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି, ମୃତ୍ୟୁକୁ ପାର ହେବେ ସେମାନେ। ତେଣୁ ଏଇଠି କୁହାଯାଉଛି ଭାଗବତ ମଧ୍ୟ ଚତୁର୍ଥ ସ୍କନ୍ଧ ଦଶମ ଅଧ୍ୟାୟ ମଧ୍ୟ ରହିଛି, ଧ୍ରୁବ ମହାରାଜ ବିଶେଷ କହିଥିଲେ, ଜନ୍ନାମ ଅଭିଧେୟ ନିଶନ୍ନ ଚାଧା ଲୋକ ଅନ୍ଧସା ତରନ୍ତି ଦୁଷ୍ଟରମଙ୍ଗ ମୃତ୍ୟୁ, ଯେଉଁମାନେ ଭଗବାନଙ୍କ ନାମର ଯେଉଁମାନେ ଆଶ୍ରୟ, ଜନ୍ନାମ ଅଭିଧେୟ ନିଶମ୍ୟ ଚାଧା, ଡାଇରେକ୍ଟଲି ଯେଉଁମାନେ ଭଗବାନ ନାମ ନେବେ ସେମାନେ ଲୋକ ଅନ୍ଧସା ତରନ୍ତି ଦୁଷ୍ଟରମଙ୍ଗ ମୃତ୍ୟୁ, ମୃତ୍ୟୁକୁ ଯେଉଁମାନେ ପାର ହୋଇପାରିବେ ନାହିଁ କିନ୍ତୁ ସେମାନେ ବହୁତ ସହଜରେ ପାର ହୋଇଯିବେ। ଏ ମୁନିରୁ ସେମାନେ ଧ୍ରୁବ ମହାରାଜଙ୍କୁ ଯେତେବେଳେ ଧ୍ରୁବ ମହାରାଜ ଯୁଦ୍ଧ କରୁଥିଲେ ଯକ୍ଷମାନଙ୍କ ସହିତ, ସେହି ସମୟରେ ଯକ୍ଷମାନେ ଏଭଳି ସର ଛାଡ଼ିଥିଲେ ସେ ପୋତି ହୋଇଗଲା ଭଳିଆ ଲାଗିଲା, ଧ୍ରୁବ ମହାରାଜ ପୋତି ହୋଇଗଲା ଭଳିଆ ଲାଗିଲା, କିନ୍ତୁ ଭଗବାନଙ୍କର ଭକ୍ତ ସିଏ ତାକୁ କିଏ କ'ଣ କରିପାରିବ? ତେଣୁ ମୁନି ଋଷିମାନେ ଆସି ପ୍ରାର୍ଥନା କରୁଛନ୍ତି, ଏ ଶ୍ଳୋକଟି କହିଛନ୍ତି ସେଇଠି, ଯେଉଁ ଯାହାଙ୍କର ନାମର ଆଶ୍ରୟ ନେଲେ ଜଣେ ବହୁତ ସହଜରେ ମୃତ୍ୟୁକୁ ପାର ହେଇ ଯାଇପାରିବ, ଏଭଳି ବହୁତ ଶାସ୍ତ୍ରରେ ସବୁ କଥା ରହିଛି। କିନ୍ତୁ ଏଇଟାକୁ ସେମାନେ ବୁଝୁନାହାନ୍ତି, ଏମାନେ କହୁଛନ୍ତି ଏସବୁ ମନଗଢ଼ା ଜିନିଷ, ତାଙ୍କର ଯେଉଁ ବିଜ୍ଞାନକୁ ରହିଛି ସେଇଟାକୁ କହୁଛନ୍ତି ଏଇ ଆମକୁ ପାର କରିବ। ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଯେତେବେଳେ ବୃତ୍ରାସୁର ଯେଉଁ ଇଏ ଯଜ୍ଞ କରିଥିଲେ, ତୋଷ୍ଟା ଯଜ୍ଞ କରିଥିଲେ ଇନ୍ଦ୍ରକୁ ବଦ୍ଧ କରିବା ପାଇଁ, ଇନ୍ଦ୍ର ଶତ୍ର ବିବଦ୍ଧସ୍ୱ ଏଇଭଳି ଭାବରେ ମନ୍ତ୍ର ଉଚ୍ଚାରଣ ଟିକେ ଭୁଲ ହେଇଯାଇଥିଲା, ତେଣୁ ବୃତ୍ରାସୁର ଇନ୍ଦ୍ରକୁ ବଦ୍ଧ କରିବା ପରିବର୍ତ୍ତେ ଇନ୍ଦ୍ର ତାଙ୍କୁ ବଦ୍ଧ କଲେ। ଏଇ ଶ୍ଳୋକଟି ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଘଟଣାଟି। ସେହି ସମୟରେ ବୃତ୍ରାସୁର ଯେତେ ଆସିଲେ ଏଭଳି ତାଙ୍କର ରୂପ ଥିଲା ସମଗ୍ର ବିଶ୍ୱକୁ ଆବୃତ କରିଦେବେ, ତାଙ୍କ ନାଁ ସେଥିପାଇଁ ବୃତ୍ରାସୁର ନାମ ହେଲା। ଏତେ ଶକ୍ତି ରହିଛି, ଦେବତାମାନେ ସବୁ ତାଙ୍କର ଅସ୍ତ୍ର ଥିଲା ଏକାଥରକେ ଛାଡ଼ିଲେ, କିନ୍ତୁ ସେ ସବୁ ଗିଳି ପକେଇଲେ। ତେଣୁ ସେ ଭଗବାନ ପ୍ରାର୍ଥନା କଲେ, ସେଇ ଗୋଟେ କଥା କୁହାଯାଇଛି, ଶ୍ଳୋକଟି ରହିଛି ଷଷ୍ଠ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି। ଅବିସ୍ମିତଂ ପରିପୂର୍ଣ୍ଣ କାମ ଶ୍ରେଣୀ ଲାଭେନ ସମଂ ପ୍ରଶାନ୍ତଂ ବିନୋପସପତଂ ପରଙ୍ଗି ପାଳିଷ ଷୋଳାଙ୍ଗୁଳେନାଦିତି ସିନ୍ଧୁ। କୁକୁର ଲାଙ୍ଗୁଡ଼ ଧରିକି କିଏ ସିନ୍ଧୁ ପାର ହେଇପାରିବ? ଷୋଳାଙ୍ଗୁଳେଇ ନାଦି ତିତ୍ତତି ସିନ୍ଧୁ, ଭଗବାନଙ୍କର ଏଭଳି ଶକ୍ତିରେ ଅବିସ୍ମିତାନ୍ତ ପରିପୂର୍ଣ୍ଣ, ସେ ହେଉଛି ପରିପୂର୍ଣ୍ଣ କାମ, ଏଥିରେ କୌଣସି ବିଷୟ ନାହିଁ, ସବୁକିଛି ତାଙ୍କ ପାଖରେ ରହିଛି। ସ୍ୱନେବ ଲାଭନ ସମଂ ପ୍ରଶାନ୍ତମ, ସେ ସବୁବେଳେ ପ୍ରଶାନ୍ତ ଅବସ୍ଥାରେ ଥାଆନ୍ତି, ସମ ଅବସ୍ଥାରେ ଥାଆନ୍ତି, ନିଜ ଲାଭରେ ନିଜ କ'ଣ ଆତ୍ମରାମ, ସେ ଆତ୍ମକାମ ଆପ୍ତକାମ ସବୁକିଛି ସେ ପ୍ରାପ୍ତ ହେଇଯିବେ, ତାଙ୍କର ଏତେ ଶକ୍ତି ରହିଛି। କିନ୍ତୁ ବିନୋପସପର୍ତ୍ତ ପରଙ୍ଗୀ ବାଳିଶ, ଯେଉଁମାନେ ବାଳିଶ, ଯେଉଁମାନେ ବାଳିଶ କହିଲେ ଛୋଟ ପିଲାଙ୍କ ବୁଦ୍ଧି ଯେଉଁମାନେ ରହିଛି, ସେମାନେ ଭାବନ୍ତି କ'ଣ ନା କୁକୁର ଲାଙ୍ଗୁଡ଼ ଧରିକି ସମୁଦ୍ର ପାର ହେଇଯିବେ। ଭଗବାନଙ୍କୁ ଶରଣ ନ ନେଲେ କିଏ ଭବସାଗରୁ ପାର ହେଇପାରିବ? ତେଣୁ ସମ୍ବର ଚିନ୍ତା କରୁଥିଲା, ଇଏ ମୋର ଶତ୍ରୁ, ମୁଁ ଯଦି ହତ୍ୟା କରିଦେବି ତାହେଲେ ମୁଁ ମୃତ୍ୟୁ ଜିତିଯିବି, ଆଉ ମୃତ୍ୟୁ ବରଣ କରିବି ନାହିଁ। ସମ୍ବର, ସେଥିରେ ତାଙ୍କ ନାମ ଦେଇ ସମ୍ବର। ତେଣୁ ଏଇଭଳି ଭାବରେ ଯେଉଁ କଥା କୁହାଯାଏ, ତଂ କହିଲେ ସେ ପ୍ରଦ୍ୟୁମ୍ନଙ୍କୁ, ତଂ ସମ୍ବର କାମରୂପୀ, କାଳରୂପୀ ଏଇଠି ଭୁଲ ରହିଛି, କାରଣ ତା ପରେ ଯେଉଁ ରହିଛି ଶବ୍ଦ ଅନୁବାଦରେ କାମ ରଖା ହେଇଛି, ଏଇଟା କାମ ହେବ, କାମ ହେବ ନା ତାଙ୍କ ମନ ଇଚ୍ଛା ଯେଉଁ ଚାହିଁବେ ଏଇଭଳି ଭାବରେ ଶରୀର ଗ୍ରହଣ କରିପାରିବେ କାମରୂପୀ। ସେ ଗୋଟେ ଆଚାର୍ଯ୍ୟ ଜଣେ ଟୀକା କହିଛନ୍ତି, ଆଚାର୍ଯ୍ୟ ଟିକେ ବହୁତ ଆଚାର୍ଯ୍ୟ କହିଛନ୍ତି ଏଇଟା, ସେ ଗୋଟେ ନର୍ସ ରୂପରେ ଆସିକି ନେଇଗଲେ ତାଙ୍କୁ, ଆମେ ଚିନ୍ତା କରିଥିଲୁ କେମିତି ନେଲେ କ'ଣ କଲେ ଏଭଳି ଭାବରେ, କାରଣ ବହୁତ ପ୍ରକାର ଉପାୟ ଅଛି ନେବା ପାଇଁ, ଯେମିତି ଶ୍ରୀ ଶ୍ରୀ ସୀତାରାମ ଯେମିତି ଦ୍ୱାରକାରେ ବ୍ରାହ୍ମଣଙ୍କର ପୁତ୍ରମାନଙ୍କୁ ଭଗବାନ ବିଷ୍ଣୁ ନେଇଯାଉଥିଲେ, କେହି ଜାଣିପାରୁନଥିଲେ, ଭଗବାନ କୃଷ୍ଣ ରହିକରି ମଧ୍ୟ ସେ ନେଇଯାଉଥିଲେ, ଏଇ ଗୋଟେ ଲୀଳାଟି ରହିଛି। ତେଣୁ ଏଭଳି ଭାବରେ ଥରେ ଯେଉଁ ଅର୍ଜୁନ କହିଲେ ସବୁଦିନେ ତାଙ୍କର ଗୋଟିଏ ଗୋଟିଏ ଯଦି ପୁତ୍ର ମୃତ୍ୟୁବରଣ କରେ, ସବୁଦିନେ ଆସିକି ସିଏ କୃଷ୍ଣ ବଳରାମଙ୍କୁ ସବୁ ଗାଡ଼ି ଦେଇକି ଯାଆନ୍ତି ବ୍ରାହ୍ମଣ ଜଣଙ୍କୁ, ଦ୍ୱାରକାରେ ଏଇ ଲୀଳାଟି ବର୍ଣ୍ଣନା କରାଯାଇଛି। ଗୋଟେ ଥର ଅର୍ଜୁନ ଥିଲେ, ସେ ଶୁଣିଲେ, ସେ ଶୁଣିକି ଆସିଲେ ଭଗବାନଙ୍କୁ ଏଭଳି ଭାବରେ ଗାଳି ଦେଉଛନ୍ତି। ତେଣୁ ସେ କହିଲେ ମୁଁ ପ୍ରତିଜ୍ଞା କରୁଛି, ମୁଁ ତୁମ ପୁତ୍ରକୁ ରକ୍ଷା ଦେବି, ସୁରକ୍ଷା ପ୍ରଦାନ କରିବି, ନା ଯେଉଁଠି କୃଷ୍ଣ ବଳରାମ କରିପାରୁନାହାନ୍ତି ତୁମେ କ'ଣ କରିପାରିବ, ନା କିଛି ଅସୁବିଧା ନାହିଁ, ମୁଁ ଯଦି ନ କରିପାରିବି ତା'ର ପ୍ରାଣତ୍ୟାଗ କରିଦେବି, ଏଇଭଳି ଭାବରେ ଘଟଣା ସବୁ ରହିଛି। କିନ୍ତୁ ସେ ଯେତେ ତାଙ୍କ ସୁରକ୍ଷା ବଳୟ କରିଥିଲେ, କିନ୍ତୁ ସେ ପିଲା ଜନ୍ମ ହେବା ପୂର୍ବଗଡ଼ ପଳେଇବା ଉଭାନ ହେଇଗଲା, ତା'ର ଶରୀରକୁ ଦେଖିବା ଦେଖାଗଲା ନାହିଁ। ଏଇଭଳି ଭାବରେ ଅର୍ଜୁନ ଯେତେବେଳେ କ'ଣ କରିବେ, ତେଣୁ ଆତ୍ମହତ୍ୟା କରିବା ପାଇଁ ବସିଲେ। ଦୁଇଥର ମହାଭାରତ ବର୍ଣ୍ଣନା କରାଯାଇଛି ବା ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି, ସେ ଦୁଇଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଛି। ଗୋଟେ ଥର ବୃହଦ୍ର ଜୟଦ୍ରଥକୁ ଯେତେବେଳେ ହତ୍ୟା କରିପାରିଲେନି, ସେତେବେଳେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, ଭଗବାନ ତାକୁ ରକ୍ଷା କରିଥିଲେ। ଏଥରକ ମଧ୍ୟ ସେଇଭଳି ଭାବରେ ଭଗବାନ ତାକୁ ରକ୍ଷା କରିବେ, ଭଗବାନ ନେଇକି ଯିବେ ବୈକୁଣ୍ଠ ଲୋକକୁ, ଦଶମ ସ୍କନ୍ଧ ଲାଷ୍ଟ ଆଡ଼କୁ ସେଟା ବର୍ଣ୍ଣନା କରାଯାଇଛି। ବିଷ୍ଣୁ ସବୁ ତାଙ୍କ ପୁତ୍ରମାନଙ୍କୁ ନେଇଥିଲେ, ସବୁ ତାଙ୍କୁ ପ୍ରଦାନ କରିବେ, ଏସବୁ କଥା ରହିଛି। ତେଣୁ ମୃତ୍ୟୁକୁ ପାର ହେବା ପାଇଁ ଏ ଆମେ ଚିନ୍ତା କରୁଛୁ କେଉଁଭଳି ଭାବରେ ନେଇଥିବେ, ଏଠି ଆଚାର୍ଯ୍ୟ ଟୀକାରେ କହିଛନ୍ତି ସେ ଗୋଟେ ଢାଇ ରୂପରେ ଆସିକରି ନେଇକି ଗଲେ, ପିଲାଙ୍କୁ ପିଲାମାନେ ଲାଳନ ପାଳନ କରୁଛନ୍ତି, ଯାଇ କେତେବେଳେ ତ ଦେଖିକିରି ନେଇଗଲେ ଆଉ କ'ଣ, कामरूपी शरीर धारण करके सेवन नहीं गले तम संबर कामरूपी रुत्वा तोकम अनित सम तोकम छोटे पिला को तोक भी कह जा भगवान तोक लीला गोटे होता तोके जीव हरण के उलुकी काया भगवान जो छः दिन रही थे से पुतना को हरण करते भगवान पुतना को हरण करते भगवान पुत्र को मध्य तोक थे संबरा से हरण कला अनिट दशम दस दिन हो ना विभिन्न टीका विभिन्न सब शास्त्र मान के विभिन्न कहा जाए कि छः दिन कौन किए कौन दस दिन पूर्व दस दिन पूर्व छु दस यही भितर हरण कर गोटे कथा अच्छी आम जो रही जोबले भगवान आविर्भाव हेले वसुदेव आणी छाड़ी गले नंदाड़े से ही समय नंद कन्या को नहीं जाइए से ही समय कंस जो हत्या कर बसला से समय दुर्गा देवी रूप आविर्भाव हो कहले तोर शत्रु अन्य स्थान जन्म नहीं चाहिए तेणु तू यो अत्याचार कर अत्याचार सब बंद कर तेणु सांगे सांगे से जाकि वसुदेव देवी को जो बंदी कर रखुला क्षमा प्रार्थना कर विदाय करदेला कि जो से मंत्रणा कला तार मंत्री मान सहित मंत्री मान कह कोई बात नहीं आप शत्रु अन्य स्थान जन्म नहीं तो दस दिन रु कम ऊर्ध जिते अच्छा समस्त का हत्या करवा ये दस दिन कहीं कहुई कौट पाइल ना ये मत से दस दिन क्या कह जाए अनिर्दशन ये दस दिन कौन स्टाणार्ड मुझे जापारिना कितु कत कौन छः दिन बेल होता दस दिन पूर्व होता तार भितर हरण कर संबर ऋतुआ तो कम अनिर्दशन ताकि दस दिन हो ना से समय हरण करते आगे अधिक शक्ति होते बोले ये कर कौन जहाँ नाचल मत से छोट दस दिन हो ना नहीं गले संबर नहीं गले सीजित आत्मन शत्रु कहीं ना ना आत्मन शत्रु सी मोर शत्रु ये भाव में विदित्वा विदित्वा कह नारद मुनि कही मैंने पुराण मान से वर्णना कर सबू भाव में विदित्वा आत्मन शत्रु प्राश्योदन प्राश्य उदनत अगाध गृहम समुद्र भितर तो द्वारका रही कौन द्वारका द्वारका समुद्र भितर तेरे ना चार जुआड़े गल समुद्र रही समुद्र देक जाए जो जाते चिंता कर जन आचार्य टीकार कहते मना कर हत्या करना यह मना कर तेणु से चिंता कला समुद्र पकईदे तो गला सर से बच समुद्र बच तेणु प्राश्य कहले पकईदेला पिंगीदेला से उदरन्नत उदरन्नत कहले समुद्र उदरन्नत उदरन्नत समुद्र ना उदरन्नति कहले समुद्र समुद्र अगाध गृह समुद्र फिंगी देखी गृह को पड़ेगा भागला मृत्यु को पार हो कि से जापार ना जे मूर्ति को कि पार हो पारे ना एमती कि वर्णना कर भगवान रामचंद्र लीलार वर्णना कर भगवान रामचंद्र लक्ष्मण को ये भल पाते कौन रामायण वर्णना कर भगवान गोटे लीला कले लक्ष्मण को कौन कले ना जमराज स्वयं आसते महाकाल महाकाल आसिक भगवान रामचंद्र सहित साक्षात करने कहले कहले गोटे कंडीशन साक्षात करेंगे कौन ना आम जिते कथा होता कहीं आसबे ना जी आसब तार मृत्यु हे तेणु रामजी सहित राजी से समय लक्ष्मण थे कौन लक्ष्मण जगिक रही समय जन मुनि आस दुर्भा सामने किए आसे कौन दरकार पड़ा अस्त्र दरकार पड़ा तेणु लक्ष्मण बाध्य जावाई कि गला बड़क जमराज सीट रही काल रूप रही तेणु भगवान रामचंद्र त्याग करदे कारण नियम अनुसार हत्या करेंगे तेणु वशिष्ठ मुनि कह तुम त्याग कर दिखा हत्या बड़ी तेणु से त्याग करदे लक्ष्मण सहित भगवान अवतार बलराम अवतार तेणु सी धाम चलीगले सब लीला सब वर्णना कर तेणु अगाध गृह निज गृह को चलीगले शंबरासुर शक्ति सब शंबरास अंतिम श्लोक पर्यटन चल हुए शंबरास युद्ध हम प्रद्युम्न युद्ध करेंगे युद्ध करके शंबरास को हत्या करेंगे ଏଇଠି କୁହାଯାଇଛି ଆଚାର୍ଯ୍ୟ ଟୀକାରେ କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ବିଷ୍ଣୁ ପୁରାଣ ଅନୁଯାୟୀ ପ୍ରଦ୍ୟୁମ୍ନ ତାଙ୍କ ଜନ୍ମର ଷଷ୍ଠ ଦିନରେ ଅପହୃତ ହୋଇଥିଲେ। ଅନ୍ୟମାନେ କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ମାୟା ଧାତ୍ରା ଆଦି ରୂପେଣ, ସେ ଯେଉଁ ନେଇଗଲେ କିଭଳି ନେଇଗଲେ ନା ମାୟାରେ ଧାତ୍ରୀ ରୂପରେ ଆସିଥିଲେ, ଗୋଟାଏ ନର୍ସ ରୂପରେ ଆସିକି ନେଇଥିଲେ ଧାତ୍ରା ଆଦି ରୂପେଣ। ଏବଂ ଅନିର୍ଦଶମ କହିଲେ ଅନିର୍ଗତ ଦଶ ଦିନ, ତାଙ୍କର ଦଶ ଦିନ ହୋଇନଥିଲା ସେହି ସମୟରେ ସେ ନେଇଥିଲେ। ଅତଏବ ଲୋକମ ଅତି ବାଳମ, ତେଣୁ ଛୋଟ ପିଲା ଏହି ସମୟରେ ନେଇଥିଲେ ବିଷ୍ଣୁପୁରାଣ। ସେ ମଧ୍ୟ କହିଛନ୍ତି ବିଷ୍ଣୁପୁରାଣ ଛଅ ଦିନ ହୋଇଥିଲେ ବର୍ଣ୍ଣା, ବିଷ୍ଣୁପୁରାଣ ବର୍ଣ୍ଣନା କରାଯାଇଛି ନାରଦ ମୁନି ଠାରୁ ଶୁଣିଥିଲେ ଯେ ସିଏ ହେଉଛନ୍ତି ତାଙ୍କର ଶତ୍ରୁ। ତେଣୁ ପ୍ରାସ୍ୟ କହିଲେ ଦୂରତ୍ୱ ଅତି ଗଭୀରେ ବଢ଼ା କ୍ଷିପ୍ତୁଆ, ଯେଉଁ ଧୀରେ ଛାଡ଼ିଦେଲେ ବଞ୍ଚିଯିବ ବୋଲି ଇଚ୍ଛନ୍ତି ନୁହଁ। ପ୍ରାସ୍ୟ ଶବ୍ଦର ଅର୍ଥ ହେଉଛି ବହୁତ ଦୂରକୁ, ସେ ସମୁଦ୍ର ଭିତରେ ବହୁତ ଦୂରକୁ ଅତି ଗଭୀରେ ଭଳା ବହୁତ ବଳ ପ୍ରୟୋଗ କରିକି ଛାଡ଼ିଥିଲେ, ଏଭଳି ଭାବିଥିଲେ ସେ ମୃତ୍ୟୁବରଣ କରିବ। ସନାତନ ଗୋସ୍ୱାମୀ କହୁଛନ୍ତି ଶ୍ରୀ ଭଗବତ ଇଚ୍ଛା ହେବ ଇତି ଜ୍ଞେୟମ, ଭଗବାନ ଇଚ୍ଛାରେ ଏସବୁ ଲୀଳା ହୋଇଥିଲା। ସେ ଯେଉଁ ପକାଇଦେବେ ଗୋଟେ ବିରାଟ ବଡ଼ ମାଛ ଆସି ତାକୁ ଗିଳିବ, ମାଛ ଗିଳିଲେ କି ବଞ୍ଚିପାରିବ? କିନ୍ତୁ ଏ ମାଛକୁ ଜଣେ ଧୀବର ଆସି ନେବ, ସେ ଧୀବର ଏସବୁ ବର୍ଣ୍ଣନା କରାଯିବ। ତେଣୁ ସେ ଧୀବର ମଧ୍ୟ ଯେତେବେଳେ କାଟିବ ଦେଖିବ ବିରାଟ ବଡ଼ ଦେଖିବ ଧୀବର ଏତେ ବଡ଼ ମାଛ ଦେଖିକିରି ସେ ରାଜାଙ୍କୁ ଦେବେ, ଶମ୍ବରକୁ ଦେବେ, ଶମ୍ବରାସୁରକୁ। ଶମ୍ବରାସୁର ଯେତେବେଳେ ତାଙ୍କର ରୋଷେଇଆ ଯେତେବେଳେ ରୋଷେଇ କରିବେ ସେ ମାଛକୁ କାଟିବାକୁ ବସିବେ, ସେତେବେଳେ ସେ ପିଲା ଭାବିବ ପିଲାର କିଛି ଆସିବ କ୍ଷତି ହୋଇନଥିବ, ଭଗବାନ କିଭଳି ରକ୍ଷା କରନ୍ତି, ଇଏ ଆମକୁ ଶିକ୍ଷା, ଆମର ଶିକ୍ଷା ଭଗବାନ ଅବଶ୍ୟ ରଖିବେ। କୃଷ୍ଣ ବିଶ୍ୱାସ ପାଳନ ସବୁ ଅବସ୍ଥାରେ ମଧ୍ୟ ଭଗବାନ ରକ୍ଷା କରିବେ, ଏମିତି ନୁହଁ ଆଉ ଏଇଟା ଏମିତି ହେଇଗଲା ସେମିତି ହେଇଗଲା ଭଗବାନ ରକ୍ଷା କରିପାରିଲେ ନାହିଁ। ଏଇଟା ଗୀତ ଭଲ ଆହେନ୍ଦ୍ର ଶୈଳୀ, ଭଗବାନ ରକ୍ଷା କରୁଛନ୍ତି।
Ah